भगवते वासुदेवाय
श्रीमद्भागवतम तृतीय स्कंद तृतीय अध्याय
श्लोक पांच कर
प्रभो प्रभो ग्राम्य ग्राम्य प्रियाया विदित्सु आर्चत आर्चत द्युतरुं द्युतरुं जदर्थे जदर्थे बज्री बज्री आद्रवत आद्रवत तं तं स्वगण स्वगण वृषांद वृषांद क्रीडा मृग क्रीडा मृग नूनम नूनम अयम अयम बधुनाम बधुनाम प्रियं प्रभु ग्राम्य इव
प्रियाया
प्रियं प्रभु ग्राम्य इव
प्रियाया
विदिसुराच द्युतरुं ददर्थे विदिसुराच द्युतरुं ददर्थे वज्री अद्रवतं शरणोरुसन्ध वज्री अद्रवतं शरणोरुसन्ध क्रीडा मृग नूनं वयं वधूनां क्रीडा मृग नूनं वयं वधूनां प्रियं प्रभुर्गम्म इव प्रियायाधुन
प्रभु
प्रिया सुरा Yam prabhu kamya iva priyaya
prabhu kamya iva priyaya
ude sura satya tarum dadate
ude sura satya tarum dadate
ude atrapattam saganar sandha
ude atrapattam saganar sandha
ude prabhu namayam badhu
namayam ude prabhu namayam badhu namayam
Priyam
prabhu kamya iva priyaya
Priyam prabhu kamya iva priyaya
प्रभु भगवान ग्राम्य
साधारण जीव
सही परी
क्रियाया
संतुष्ट करिया पाई
विदेशु
इच्छा करी
आचत
आनिले
द्यूतरम
पारिजात पुष्प वृक्ष
जहाँ पाई
अर्थे
सही अर्थरे
वज्री
स्वर्ग राजा इंद्र
आद्रवत तंग तंग सह युद्ध करने भारी सगण पूर्ण बल रेगा सैन्य पूर्ण बल रेगा स्वसैन्य मूषा रोध रे अंध अंध क्रीडा मृग मधुनम स्त्री मंत्र ग्राम्य व्यवहार में साधारण लोक जेपर प्रियतम पत्नी आनंद विधान करतुष्ट करने श्री कृष्ण स्वर्ग रु पारिजात वृक्ष हरण कर आजधरी इंद्र प्रधान रही पत्नी मान क्रीड़ा मुग सदृश ससैन्य श्री कृष्ण सहित युद्ध कर देवता मान माता आदित्य को गोटे कुंडल उपहार देवा निमित्त थे भगवान स्वर्ग राज्य को जाते
ଏବଂ ତାଙ୍କ ପତ୍ନୀ ସତ୍ୟଭାମା ମଧ୍ୟ ତାଙ୍କ ସହିତ ଯାଇଥିଲେ। ସ୍ୱର୍ଗ ରାଜ୍ୟରେ ଏକ ବିଶେଷ ପୁଷ୍ପ ବୃକ୍ଷ ପାରିଜାତ ବୃକ୍ଷ ଅଛି, ଏହା କେବଳ ସ୍ୱର୍ଗ ରାଜ୍ୟରେ ହିଁ ଥାଏ। ସତ୍ୟଭାମା ଏହା ନେବାକୁ ଇଚ୍ଛା କଲେ। ଏକ ସାଧାରଣ ସ୍ୱାମୀ ଯେପରି ତାର ପତ୍ନୀଙ୍କୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରେ, ଠିକ୍ ସେହିଭଳି ଭଗବାନ ସତ୍ୟଭାମାଙ୍କର ଆନନ୍ଦ ବିଧାନ ପାଇଁ ସେ ପାରିଜାତ ବୃକ୍ଷକୁ ସ୍ୱର୍ଗ ରାଜ୍ୟରୁ ନେଇ ଆସିଲେ। ଏଥିରେ ବଜ୍ରକଣୀ ଇନ୍ଦ୍ର ଖୁବ୍ କ୍ରୋଧାନ୍ୱିତ ହେଲେ। ଇନ୍ଦ୍ର ପତ୍ନୀଗଣ ମଧ୍ୟ ଇନ୍ଦ୍ରଙ୍କୁ ପ୍ରବର୍ତ୍ତାଇଲେ ଭଗବାନଙ୍କ ସହିତ ଯୁଦ୍ଧ କରିବା ପାଇଁ, ଏବଂ ଇନ୍ଦ୍ର ସ୍ତ୍ରୀ ପରତନ୍ତ୍ର ହୋଇଥିବା ହେତୁ, ଏକ ମୂର୍ଖ ହୋଇଥିବା ହେତୁ ସ୍ତ୍ରୀମାନଙ୍କ କଥା ଶୁଣିଲେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଯୁଦ୍ଧ କରିବାକୁ ସାହସ କଲେ। ଏ ଘଟଣାରେ ସେ ବିଶେଷ କରି ମୂର୍ଖାମୀ ପ୍ରକାଶ କଲେ, କାରଣ ସେ ଭୁଲିଗଲେ ଯେ ସବୁ ହିଁ ଭଗବାନଙ୍କର ସମ୍ପତ୍ତି ଅଟେ, ସବୁ ତାଙ୍କର ହିଁ ବସ୍ତୁ। ଯଦିଓ ଭଗବାନ ଶ୍ରୀକୃଷ୍ଣ ସ୍ୱର୍ଗରୁ ପାରିଜାତ ବୃକ୍ଷକୁ ନେଇ ଆସିଲେ, ତଥାପି ଏଥିରେ ତାଙ୍କର କିଛି ଭୁଲ ନାହିଁ। କିନ୍ତୁ ଇନ୍ଦ୍ର ସଚିଦେବୀଙ୍କ ଭଳି ତାଙ୍କର ସୁନ୍ଦର ସ୍ତ୍ରୀମାନଙ୍କ ଦ୍ୱାରା ବଶୀଭୂତ ହୋଇଥିବା ହେତୁ, କାମିନୀ ପରତନ୍ତ୍ର ହୋଇଥିବା ହେତୁ, ସେ ଏକ ମୂର୍ଖ ଭଳି କାର୍ଯ୍ୟ କଲା। ଯେପରି ସ୍ତ୍ରୀ ବର୍ଷ ସମସ୍ତ ପୁରୁଷ ପ୍ରାୟ ମୂର୍ଖ ଅଟନ୍ତି, ଠିକ୍ ସେହିପରି ଇନ୍ଦ୍ର ମୂର୍ଖ ପରି ଆଚରଣ କଲା। ଇନ୍ଦ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ଭଳି କାମିନୀ ପରତନ୍ତ୍ର ବୋଲି ଭାବିଲା। ସେ ଚିନ୍ତା କଲା କୃଷ୍ଣ ତାଙ୍କର ପତ୍ନୀ ସତ୍ୟଭାମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସ୍ୱର୍ଗର ସମ୍ପତ୍ତିକୁ ନେଇଗଲେ, ଏବଂ ସେଇଥିପାଇଁ ସେ ଭାବିଲେ କୃଷ୍ଣଙ୍କୁ ଦଣ୍ଡ ଦେବା ପାଇଁ ପଡ଼ିବ। ସେ ଏକଥା ଭୁଲିଗଲେ ଯେ ଭଗବାନ ସବୁ ସମ୍ପତ୍ତିର ମାଲିକ, ଏବଂ ସେ କେବେ ହେଲେ କାମିନୀ ପରତନ୍ତ୍ର ନୁହନ୍ତି ବା ହୋଇପାରିବେ ନାହିଁ। ଭଗବାନ ପୂର୍ଣ୍ଣ ସ୍ୱତନ୍ତ୍ର ଈଶ୍ୱର ଅଟନ୍ତି, ଏବଂ ସେ ଇଚ୍ଛା କଲେ ସତ୍ୟଭାମାଙ୍କ ଭଳି ଶହ ଶହ ହଜାର ହଜାର ପତ୍ନୀ ରଖିପାରିବେ। ସତ୍ୟଭାମା ଯେ ସୁନ୍ଦରୀ ସ୍ତ୍ରୀ ହୋଇଥିବା ହେତୁ ସେ ତାଙ୍କ ପ୍ରତି ଆସକ୍ତ ହୋଇପାରିଥିଲେ ତାହା ନୁହେଁ, କିନ୍ତୁ ସେ ସତ୍ୟଭାମାଙ୍କର ଭକ୍ତିରେ ବା ପ୍ରେମମୟୀ ସେବାରେ ସନ୍ତୁଷ୍ଟ ହୋଇଥିଲେ, ଏବଂ ସେଇଥିପାଇଁ ସେ ତାଙ୍କର ଭକ୍ତଙ୍କର ଐକାନ୍ତିକ ପ୍ରେମ ଭକ୍ତିର ପ୍ରତିଦାନ ଦେବା ପାଇଁ ଇଚ୍ଛା କଲେ। ସର୍ବପ୍ରଥମେ ଆମର କମ୍ୟୁନିକେସନ ଡିପାର୍ଟମେଣ୍ଟ ମୁଖ୍ୟ ସରକାର ଲୋକମାନେ ବହୁ ତଥା ଅନ୍ୟ ଭକ୍ତ ସଜ୍ଜନବୃନ୍ଦ ଏବଂ ମାତୃବୃନ୍ଦ, ଏବଂ ନିଶ୍ଚିତ ଭାବରେ ଆମର ଆଜି ଏଇ ଭାଗବତ ସଭାରେ ଭାଗବତ କଥାରେ ବୃନ୍ଦାବନ ବିହାରରୁ ଯେଉଁମାନେ ଭକ୍ତମାନେ ଆସିଛନ୍ତି ତାଙ୍କୁ ମଧ୍ୟ ଆମେ ବିଶେଷ ଭାବରେ ସ୍ୱାଗତ କରୁଛୁ। ଏବଂ ଆଜି ଆମକୁ ଏଇ ଯେଉଁ କାର୍ଯ୍ୟକ୍ରମର ଆଜି ସାହାଯ୍ୟ କରିଛନ୍ତି, ସୁଯୋଗ ପ୍ରଦାନ କରିଛନ୍ତି ଦେବେନ୍ଦ୍ର ଧର୍ମେନ୍ଦ୍ର ସାହୁ, ଦେବେନ୍ଦ୍ର ସାହୁ, ତାଙ୍କୁ ଆମେ ବିଶେଷ ଭାବରେ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ଯେହେତୁ ସେ ଆମକୁ ଭଗବାନ କଥା ପରିବେଷଣ କରିବାରେ ଆମକୁ ସାହାଯ୍ୟ କରିଛନ୍ତି, ତେଣୁ ଆମର ପ୍ରତି ରବିବାର ଏହିଭଳି ଭାବରେ ଗୋଟିଏ ଗୋଟିଏ ଭାଗବତ ଶ୍ଳୋକ ଆଲୋଚନା କରାଯାଉଛି। ଆଜିର ଆଲୋଚ୍ୟ ଶ୍ଳୋକ ହେଉଛି ପ୍ରକୃତରେ ଚାରି, କିନ୍ତୁ ସେ ଶ୍ଳୋକରେ ଯେହେତୁ କୌଣସି ଭାଗବତ ନାହିଁ ସେଥିପାଇଁ ଆମେ ପାଞ୍ଚ ଶ୍ଳୋକରେ ଆଲୋଚନା କଲେ। ତେଣୁ ଚତୁର୍ଥ ଶ୍ଳୋକରେ କୁହାଯାଉଛି ଯେ ଭଗବାନଙ୍କର ଦ୍ୱାରକା ଲୀଳା ସବୁ ବର୍ଣ୍ଣନା କରାଯାଇଛି। ଗତ ରବିବାର ଆମେ ଚିନ୍ତା ଆଲୋଚନା କରିଥିଲେ, କିନ୍ତୁ ଭଗବାନ ରୁକ୍ମିଣୀ ଦେବୀଙ୍କୁ ବିବାହ କରିଥିଲେ, ରୁକ୍ମିଣୀ ଦେବୀଙ୍କୁ ବିବାହ କରିଥିଲେ ଗତକାଲି ଗତ ରବିବାର 3-3-3 ଏଇ ଅଧ୍ୟାୟ ଏହି ଶ୍ଳୋକଟି ଆଲୋଚନା କରିଥିଲେ। ତେଣୁ ଆଜି 3-3-4 କୁହାଯାଉଛି, ଏକଥା କିଏ କାହାକୁ କହୁଛନ୍ତି? ଉଦ୍ଧବ ଭିତରକୁ କହୁଛନ୍ତି, ସମସ୍ତେ ଶୋଇପଡ଼ିଲେ ହବନି। ତେଣୁ ଉଦ୍ଧବ, କାରଣ ବିଦୁର ସବୁ ପ୍ରଶ୍ନ ପଚାରୁଛନ୍ତି, ଉଦ୍ଧବ ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି, ଉଦ୍ଧବ ସେ ପ୍ରଶ୍ନର ସବୁ ଉତ୍ତର ଦେଉଛନ୍ତି। ତେଣୁ ଏଇଠି ଉଦ୍ଧବ କହୁଛନ୍ତି ଭଗବାନଙ୍କର ଦ୍ୱାରକା ଲୀଳା ସବୁ ବର୍ଣ୍ଣନା କରାଯାଉଛି। ଭାଗବତ ଦଶମ ସ୍କନ୍ଧ 58 ଅଧ୍ୟାୟରେ ଭଗବାନ 5 ରାଣୀଙ୍କୁ ବିବାହ କରିଛନ୍ତି, ସେ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ଭଗବାନ ଯେଉଁ ବିବାହ କରିଥିଲେ ନଗ୍ନଜିତ, ଯିଏକି କୌଶଳର ରାଜା ନଗ୍ନଜିତଙ୍କର କନ୍ୟା ଥିଲେ, ସେ ନଗ୍ନଜିତଙ୍କୁ ବିବାହ କରିବା ପାଇଁ ତାଙ୍କର ପିତା ଗୋଟେ ସର୍ତ୍ତ କରିଥିଲେ ଯେ ଯିଏ ସାତଟି ବୃଷକୁ ଦମନ କରିପାରିବେ ସିଏ ତାଙ୍କର କନ୍ୟାଙ୍କୁ ବିବାହ କରିବେ। ତେଣୁ ବହୁ ରାଜା ସବୁ ଯାଇଥିଲେ, ଚେଷ୍ଟା କରିଥିଲେ, କିନ୍ତୁ କେହି ସଫଳ ହେଇପାରିନଥିଲେ। ତେଣୁ ଭଗବାନ ନିଜେ ଗଲେ କକୁଦ୍ମୀ ରାଜ୍ୟକୁ କୁହାଯାଉଛି, କକୁଦ୍ମୀ ନା ବିଧ୍ୱନସୁ ଦମିତ୍ୱା ସ୍ୱୟମ୍ବରେ ନାଗ୍ନଜିତିମ୍ ଉବାହ ତଦ୍ ଭଗ୍ନମାନାନ୍ ଅପି ଗୃଧ୍ୟଦ୍ୱଙ୍ଗ୍ୟା ଯଜ୍ଞେ କ୍ଷତ ଶସ୍ତ୍ରଭୂତ ସ୍ୱଶସ୍ତ୍ରୀ। କୁଶଳ ରାଜା ନଗ୍ନଜିତଙ୍କର କନ୍ୟା ନାଗ୍ନଜିତ ସେ ତାଙ୍କର ସ୍ୱୟମ୍ବରରେ ବହୁତ ରାଜାମାନେ ଯାଇଥିଲେ ଏବଂ ଭଗବାନ କୃଷ୍ଣ ମଧ୍ୟ ଯାଇଥିଲେ ଏବଂ ତାଙ୍କର ପିତା ଯୋଉ ସର୍ତ୍ତ କରିଥିଲେ ଯେ ଏଇ ଯୋଉ ରହିଛନ୍ତି ବୃଷଭ ସବୁ ରହିଛନ୍ତି ସେମାନଙ୍କୁ ସାତଟି ବୃଷଭକୁ ଦମନ କରିବାକୁ ପଡିବ, ଏକ ସମୟରେ ଦମନ କରିବାକୁ ପଡିବ। ସାତଟି ବୃଷଭ ସାତଟି ଷଣ୍ଢକୁ ଏକ ସମୟରେ ଦମନ କରିବା ପାଇଁ ପଡିବ। ବହୁତ ରାଜା ତା ପୂର୍ବରୁ ଚେଷ୍ଟା କରିଥିଲେ କିନ୍ତୁ କେହି ସେଥିରେ ସଫଳ ହେଇପାରିନଥିଲେ। ଗୋଟିଏ ବୃଷଭକୁ ଦମନ କରିବା ତ କଷ୍ଟ, ଆଉ ସାତଟି ବୃଷଭକୁ କେମିତି ସେମାନେ ଦମନ କରିବେ। ତେଣୁ ଭଗବାନ କୃଷ୍ଣ ଏଇ ଦଶମ ସ୍କନ୍ଧ 58 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ କୃଷ୍ଣ ଯେତେବେଳେ ଗଲେ ସେ କ'ଣ କଲେ ନା, ପ୍ରଥମେ ମଣ୍ଟାରେ ଭିଡ଼ି ଦେଲେ, ତାଙ୍କର ଉତ୍ତରକୁ ଭିଡ଼ି ଦେଲେ ଏବଂ ଯାଇକିରି ସେ ଯେଉଁ ସାତଟି ବୃଷଭ ରହିଥିଲେ ଗୋଟିଏ ଦୌଡ଼ିରେ ସାତଟି ବୃଷଭକୁ ଏକ ସମୟରେ ଦମନ କଲେ। ତାଙ୍କ ନାସିକାରେ ଯେଉଁ ଫୋଡ଼ିଲେ ସେଟା କକୁତ ବିନା ବିଧନସୁ ତାକୁ ନିଜ ଅଧୀନରେ କଲେ। ତେଣୁ ଭଗବାନ ନିଜକୁ ବିସ୍ତାର କଲେ, ସାତ ଭାବରେ ବିସ୍ତାର କଲେ। ଭଗବାନ ଆମର ଯେଉଁମାନେ ସାଧାରଣତଃ ଯୋଗରେ ସିଦ୍ଧି ପ୍ରାପ୍ତ ହୁଅନ୍ତି ସେମାନଙ୍କର ମଧ୍ୟ ରହିଛି ସିଦ୍ଧି ରହିଛି, ସେମାନେ ନିଜକୁ ବିସ୍ତାର କରିପାରିବେ। ଆପଣମାନେ ଜାଣିଥିବେ ଯେତେବେଳେ ବିସ୍ତାର କରାଯାଉଛି ସେତେବେଳେ ଭାଗବତ ତୃତୀୟ ସ୍କନ୍ଧରେ କର୍ଦ୍ଦମ ମୁନିଙ୍କ କଥା କୁହାଯାଇଛି। କର୍ଦ୍ଦମ ମୁନି ସେ ନିଜକୁ ନ ଭାବରେ ବିସ୍ତାର କରିଥିଲେ ନିଜକୁ। ସେହି ଭାବରେ ସୌଭରୀ ମୁନି ଜଣେ ଥିଲେ, ସେ ନିଜକୁ 50 ଭାବରେ ବିସ୍ତାର କରିଥିଲେ। କିନ୍ତୁ ସେ ବିସ୍ତାର ଆଉ ଭଗବାନଙ୍କ ବିସ୍ତାର ଭିତରେ ତଫାତ ହେଉଛି। ଅନ୍ୟମାନେ ଯେଉଁ ବିସ୍ତାର କରନ୍ତି ସେ ଶରୀର ସବୁ ଅଲଗା ଅଲଗା ଶରୀର, କିନ୍ତୁ ଭଗବାନଙ୍କ ଶରୀର ଏକ ଏକ ହିସାବରେ ସେ ନିଜକୁ ବିସ୍ତାର କରନ୍ତି। ଖାଲି ଯେ ଏଠି ସାତ ଭାବରେ ନିଜକୁ ବିସ୍ତାର କଲେ ତା ନୁହଁ, ଭବିଷ୍ୟତରେ ସେ 16,100 ରାଣୀଙ୍କୁ ଯେତେବେଳେ ବିବାହ କରିବେ ସେତେବେଳେ ନିଜକୁ 16,100 ରୂପରେ ବିସ୍ତାର କରିବେ। ଏକ ମୁହୂର୍ତ୍ତରେ ତାଙ୍କୁ ସମୟ ଲାଗିବ ନାହିଁ, ଗୋଟେ ମୁହୂର୍ତ୍ତରେ ନିଜକୁ ସେ 16,100 ରୂପରେ ବିସ୍ତାର କରି 16,100 ମହଲରେ 16,100 ରାଣୀଙ୍କ ସହିତ ସେ ବିବାହ କରିଥିଲେ। ଖାଲି ଯେ ସେ ନିଜକୁ ବିସ୍ତାର କରିଥିଲେ ତା ନୁହଁ, ତାଙ୍କର ପିତା ବସୁଦେବ, ତାଙ୍କର ମାତା ଦେବକୀ ତଥା ଅନ୍ୟ ବଳରାମ ଇତ୍ୟାଦି ଅନ୍ୟମାନଙ୍କୁ ମଧ୍ୟ ଯେଉଁମାନେ ବିବାହରେ ଉପସ୍ଥିତ ରହିବେ ସେମାନେ ସମସ୍ତଙ୍କୁ ସେ ବିସ୍ତାରିତ କରିଥିଲେ। ଏ ଭଗବାନଙ୍କର ଅଦ୍ଭୁତ କର୍ମ, ଭଗବାନଙ୍କ ତତ୍ତ୍ୱକୁ ଏଇଭଳି ଭାବେ ବୁଝିବାକୁ ପଡିବ। ତେଣୁ ଏଠି କୁହାଯାଉଛି ଶୋକଚାରରେ କକୁତ ମିନୁ ବିଧନ ସୋ ଦନିତ୍ୱା ସ୍ୱୟମ୍ବରେ ନାଗ୍ନ ଜିତି ମୁବାହ। ସାତଟି ବୃଷଭକୁ ଦମନ କରି ଭଗବାନ ସେ ସ୍ୱୟମ୍ବରରେ କୋଶଳ ରାଜରେ ସ୍ୱୟମ୍ବରରେ ନାଗ୍ନ ଜିତିକୁ ଉଭାହ ବୋଲି ବିବାହ କରିଥିଲେ। ତତ୍ ଭଗ୍ନମାନନ ଅପି ବିଦ୍ୟୁତ୍ଞା, ତେଣୁ ସେହି ଅନ୍ୟ ରାଜାମାନେ ମଧ୍ୟ ସେଠି ଉପସ୍ଥିତ ଥିଲେ ଯେଉଁମାନେ ଅତୀତରେ ଚେଷ୍ଟା କରିଥିଲେ ଏହି ବୃଷଭମାନଙ୍କୁ ନିଜ ଅଧୀନରେ କରିବା ପାଇଁ, କିନ୍ତୁ ସମସ୍ତେ ପ୍ରାୟ ବହୁତ ଆହତ ହେଇକି ସେ ଫେରିଥିଲେ। ତେଣୁ ସେମାନେ ସମସ୍ତେ ବର୍ତ୍ତମାନ କ୍ରୋଧ ପ୍ରକାଶ କଲେ ଭଗବାନ କୃଷ୍ଣଙ୍କ ଉପରେ। ଶସ୍ତ୍ରଭୂତ ସ୍ୱଶସ୍ତ୍ରୀ, ତେଣୁ ସେମାନେ କୃଷ୍ଣଙ୍କ ଉପରେ ଆକ୍ରମଣ କରିବା ପାଇଁ ଆରମ୍ଭ କଲେ, କୃଷ୍ଣଙ୍କ ସହିତ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ। ତେଣୁ ଭଗବାନଙ୍କୁ ଯୁଦ୍ଧ କରିବା ଦରକାର ପଡ଼ିଲାନି, ଭଗବାନଙ୍କର ଯେଉଁ ସ୍ୱଶସ୍ତ୍ରୀ ବୋଲି କୁହାଯାଉଛି ଅର୍ଜୁନ ସେଠି ଉପସ୍ଥିତ ଥିଲେ। ତେଣୁ ଅର୍ଜୁନ ଗାଣ୍ଡିବଦନରେ ସମସ୍ତ ରାଜାମାନଙ୍କୁ ପ୍ରତିହତ କରିଥିଲେ ଏବଂ ଭଗବାନ ବହୁତ ସହଜରେ ସେ ନାଗ୍ନଜିତକୁ ନେଇ ଚାଲିଯାଇଥିଲେ ଏବଂ ଦ୍ୱାରକାରେ ସେ ବିବାହ କରିଥିଲେ। ଏଇଭଳି ଭାବରେ ଭଗବାନଙ୍କର ବିଭିନ୍ନ ଲୀଳା, ଦ୍ୱାରକା ଲୀଳା ସବୁ ଉଦ୍ଧବ ବିଦ୍ରୋହଙ୍କୁ କହୁଛନ୍ତି ସବୁ। ତେଣୁ ଏ ଶ୍ଳୋକ ଯୋଉ ଆଜି ଆଲୋଚନା କଲେ, ଶ୍ଳୋକ 5 ସେଠି କୁହାଯାଉଛି ପ୍ରିୟଂ ପ୍ରଭୁ ଗ୍ରାମ୍ୟ ଇବ ପ୍ରିୟାୟା। ଭଗବାନଙ୍କ ଲୀଳାକୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭାବିବେ ଏ ସାଧାରଣ ଜଣେ ବ୍ୟକ୍ତି, ଆମ ଭଳି ଜଣେ ବ୍ୟକ୍ତି, ନରଦାର କିଣ ବୋଲି କୁହାଯାଇଛି ଭାଗବତମର। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଅବଜାନନ୍ତି ମାଂ ମୂଢ଼ା ମାନୁସିଂ ତନୁମାଶ୍ରିତମ ପରମ ଭାବମ ଅଜାନନ୍ତ ମମ ବୟମ ଅନୁତମମ। ଭଗବାନଙ୍କର ଲୀଳାକୁ ଦେଖିଲେ ସମସ୍ତେ ମୋହ ହେଇଯାଆନ୍ତି, ସେମାନେ ଭାବନ୍ତି ଇଏ ମଧ୍ୟ ଆମ ଭଳି ସାଧାରଣ ମନୁଷ୍ୟ ଜାଣେ। ଭାଗବତ ଦଶମ ସ୍କନ୍ଧ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସୁଖଦେବ ସ୍ୱୟଂ କହୁଛନ୍ତି ଏ ପରୀକ୍ଷିତ, ଏ ଯେଉଁ ଭଗବାନଙ୍କ ଲୀଳା ଚାଲିଛି ଏ ଭଗବାନଙ୍କର ଅଦ୍ଭୁତ କର୍ମ ସବୁ ରହିଛି ନା। କ'ଣ ପ୍ରଭୁ ଅଦ୍ଭୁତ କର୍ମ ନା, ଇଥମ ସତାଂ ବ୍ରହ୍ମସୌଖାନୁଭୂତ୍ୟା। ଏ ଯଦିଓ ଜଣେ ଏକ ଏଠି ଲୀଳା କରୁଛନ୍ତି କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ବିଶେଷ ଭାବରେ ବ୍ରହ୍ମ ଚିନ୍ତନ କରନ୍ତି ସେମାନେ ଯେତେବେଳେ ସେ କୃଷ୍ଣଙ୍କୁ ଦେଖନ୍ତି ସେମାନେ ବ୍ରହ୍ମ ସୁଖ ଅନୁଭବ କରନ୍ତି କାରଣ ବ୍ରହ୍ମ ହିଁ ତାଙ୍କର ଶରୀରର ଅଙ୍ଗ ବା ଅଙ୍ଗର ଜ୍ୟୋତି ଶରୀରର କାନ୍ତି ବା ଅଙ୍ଗର ଜ୍ୟୋତି ହେଉଛି ସେ ବ୍ରହ୍ମ ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି ଅର୍ଜୁନ ଜାଣିଛେ ବ୍ରହ୍ମ କିଏ ନା ପ୍ରଭୁ କିଏ ନା ସିଏ ହେଉଛି ବ୍ରହ୍ମଣ ହିଁ ପ୍ରତିଷ୍ଠାହମ୍ ଏ ବ୍ରହ୍ମ ହେଉଛି ଏ ଯୋଉ ବ୍ରହ୍ମ ଜ୍ୟୋତି ଇଏ ମୋର ଶରୀରରୁ ନିର୍ଗତ ହେଉଛି ବ୍ରହ୍ମ ତେଣୁ ଯେଉଁମାନେ ବ୍ରହ୍ମବାଦୀ ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି ଯେଉଁମାନେ ନିରାକାର ବୋଲି କହନ୍ତି ଭଗବାନ ହେଉଛନ୍ତି ନିରାକାର ଅବ୍ୟକ୍ତଂ ବ୍ୟକ୍ତି ମହାପନ୍ନଂ ମନ୍ୟତେ ମାମ ବୁଦ୍ଧୟ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି ଭଗବାନ କହୁଛନ୍ତି ଅର୍ଜୁନ ସେମାନେ ମୋତେ ଭାବନ୍ତି ଅବୁଦ୍ଧୟ ବୋଲି ସେମାନେ ମୋତେ ଭାବନ୍ତି ଅବ୍ୟକ୍ତ ମୋର ରୂପ ନାହିଁ ତେଣୁ ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି ସେମାନେ ଭାବନ୍ତି ଅନ୍ତିମ ତତ୍ତ୍ୱ ହେଉଛନ୍ତି ନିରାକାର କୌଣସି ଆକାର ନାହିଁ ସେ ଭଗବାନଙ୍କର ଯେମିତି ଆମର ଉପନିଷଦ ବର୍ଣ୍ଣନା କରାଯାଇଛି ଅପାଣି ପାଦ ଓ ଜବନ ଗ୍ରହିତା ଇତ୍ୟାଦି ତାଙ୍କର ପାଣି ନାହିଁ ଅର୍ଥାତ୍ ତାଙ୍କର ହସ୍ତ ନାହିଁ ତାଙ୍କର ପାଦ ନାହିଁ ଏସବୁ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ସେମାନେ ବୁଝିପାରନ୍ତି ନାହିଁ ତାର ଅର୍ଥ ସେମାନେ ଭାବନ୍ତି ପ୍ରକୃତରେ ତାଙ୍କର କୌଣସି ଆକାର ନାହିଁ ଏହି ପ୍ରସଙ୍ଗରେ ଆମ ଶ୍ରୀଶ୍ରୀମନ୍ଦ ରାଧାକୃନ୍ଦ ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ ଯେ ଥରେ ମହାରାଜ ଆସିଥିଲେ ଆରବ କଣ୍ଟ୍ରିରେ ତାଙ୍କର ଥିଲା କୋଉଠି କଥା ଥିଲା ସେ ଫେରିଲା ବେଳକୁ ଆରବ କଣ୍ଟ୍ରି ଦେଇ ଆସିଲେ ମୁଁ ମଧ୍ୟ ଏବେ ଯେଉଁ ଯିବି ସେ ଆରବ କଣ୍ଟ୍ରି ଦେଇକି ଯିବି ଅକ୍ଟୋବର ଅଗଷ୍ଟ ମାସରେ ତେଣୁ ଆରବ କଣ୍ଟ୍ରି ମହାରାଜ ସେଠି ବସିଥିଲେ ତାଙ୍କର ମୁସଲମାନ ଦେଶରେ ତାଙ୍କର ରହିଛି ନମାଜ ରହିଛି ଶୁକ୍ରବାର ବିଶେଷ ଭାବରେ ଖରାବେଳେ ସେମାନେ ନମାଜ ପାଠ କରନ୍ତି ତେଣୁ ନମାଜ ପାଠ କରୁଛନ୍ତି ସେଠି ଜଣେ ସେ ଯେଉଁ ତାଙ୍କର ବିମାନ କର୍ମଚାରୀ ଅଛନ୍ତି ସେ ଇଏ ମହାରାଜ ତାଙ୍କୁ ପଚାରିଲେ ହ୍ୱାଟ୍ ଇଜ୍ ଦ ଟାଇମ୍ ସମୟ କେତେ ହେଲା ତେଣୁକରି ୟୁ ଡୋଣ୍ଟ ହାଭ୍ ୱାଚ୍ ତମର ଘଣ୍ଟା ନାହିଁ ତମେ ଜଣେ କ'ଣ ମୁସଲମାନ ମାନଙ୍କର ଯିଏ ଧର୍ମନେତା ତାଙ୍କୁ କ'ଣ କହନ୍ତି ତମେ ଜଣେ ସେଇଭଳି ଧର୍ମନେତା ଭଳି ରହିଛ ଆଉ ତମର ଘଣ୍ଟା ନାହିଁ ତାହେଲେ ସେ କହିଲେ ଘଣ୍ଟା ହେଉଛି ଏତିକି ସମୟ ତାପରେ ତାଙ୍କର ସବୁ ଆଲୋଚନା ଚାଲିଲା ତାଙ୍କ ଭିତରେ ଆଲୋଚନା ଚାଲିଲା ସେତେବେଳେ ମୁଁ ଜାଣିଛି ଭଗବାନ ଆଲ୍ଲାଙ୍କର କୌଣସି ଶରୀର ନାହିଁ ତାଙ୍କର କୌଣସି ରୂପ ନାହିଁ ତାଙ୍କର ଯଦି ଯିବେ ଆପଣମାନେ କି ଯଦି କେବେ ତାଙ୍କର ରହିଛି ତାଙ୍କର ଯୋଉ ରହିଛି ଆମର ଏ ଯୋଉ ନାଇଁ ମନ୍ଦିର ଯୋଉ ତାଙ୍କର ରହିଛି ମସଜିଦ ଯିବେ ସେଠି ଦେଖିବେ କୌଣସି ତାଙ୍କର ରୂପ ନାହିଁ ଭଗବାନଙ୍କ କିଛି ରୂପ ନାହିଁ ତେଣୁ ସେ କହିଲେ ଯେ ଆପଣ ଯୋଉ ଭଗବାନଙ୍କର ରୂପ ଅଛି ବୋଲି କହୁଛନ୍ତି ଭଗବାନ କ'ଣ ସେ ଆପଣ ପଥର ମାନ ପୂଜା କରୁଛନ୍ତି ପଥର ପୂଜା କରୁଛନ୍ତି ନା ନାଇଁ ତ ଆମେ ପଥର ପୂଜା କରୁନୁ ନା ସେ ଯୋଉ ରୂପ ରହୁଛି ମଣିଷ ଭଳି ଦେଖାଯାଉଛି ସେ ରୂପ ସେ ତାକୁ ଆପଣ ଇଏ କରୁଛନ୍ତି ପୂଜା କରୁଛନ୍ତି ସେ କହିଲେ ଆମେ ସେ ପଥର ପୂଜା କରୁନୁ ପଥର ଭିତରେ ଯିଏ ଭଗବାନ ପୂଜା କରୁଛୁ ନା ଭଗବାନ କ'ଣ ରୂପ ଅଛି ଏମିତି କହିଲେ ମହାରାଜ କିଛି କହିଲେ ଚୁପଚାପ ରହିଲେ ତାପରେ କିଛି ସମୟ ପରେ ସେ ଯୋଉ ବିମାନ କର୍ମଚାରୀ ଜଣଙ୍କ ସେ ଯାଇଥିଲେ ନମାଜ ପାଠ କଲେ ତାଙ୍କର ଖରାବେଳେ ଯୋଉ ନମାଜ ପାଠ କରନ୍ତି ନମାଜ ପାଠ କରି ଆସିଲେ ଆସିଲା ପରେ ମହାରାଜ ତାଙ୍କୁ ପଚାରିଲେ ଆପଣ ନମାଜ ପାଠ କରିବାକୁ ଯାଇଥିଲେ ନା ହଁ ନା କାହାକୁ ଯାଇଥିଲେ ନମାଜ ପାଠ କରିବା ପାଇଁ ନା ଆଲ୍ଲାଙ୍କୁ ଖୁଦାଙ୍କୁ ନମସ୍କାର ଆଲ୍ଲା ନମାଜ କରିବା ନା ତାଙ୍କର କ'ଣ ଆପଣ ଯୋଉ ନମାଜ ପଢ଼ିଲେ ଯୋଉ ପାଠ କଲେ ଆଲ୍ଲାହୁ ଆକବର ଇତ୍ୟାଦି କ'ଣ ସେ ଶୁଣିପାରିଲେ ନା କାହିଁ ଶୁଣିପାରିବେନି ନା ଯଦି ଶୁଣିପାରିଲେ କେମିତି ଶୁଣିଲେ ତାଙ୍କର କାନ ଥିବ ନିଶ୍ଚିତ ତେଣୁ ସେ ହଡ଼ବଡ଼ ହେଇଗଲେ କହିଲେ ହଁ ହଁ ନିଶ୍ଚିତ ନଥିବ କାହିଁ କାନ ନା ଆଚ୍ଛା ଆପଣ ଯୋଉ ନମାଜ ପାଠ କଲେ ଏ ଯୋଉ ମୁଣ୍ଡିଆ ମାରିଲେ ସବୁ ଏଇଟା କ'ଣ ସେ ଦେଖିପାରୁଛନ୍ତି ନା କାହିଁ ଦେଖିପାରିବେନି ନା ଯଦି ଦେଖିପାରିବେ ତାହେଲେ ତାଙ୍କର ଆଖି ନିଶ୍ଚିନ୍ତ କରିଥିବ ତେଣୁ ତାପରେ ସେ କହିଲେ ହଁ ହଁ ନଥିବ କାହିଁକି ଆଖି ନା କେମିତି ସେ ଦେଖିବେ ନା ଆପଣ ଯୋଉ କିଛି ଉପହାର ଦଉଛନ୍ତି ସେଟା କ'ଣ ସେ ଗ୍ରହଣ କରିପାରିବେ ନା କାହିଁ ଗ୍ରହଣ କରିପାରିବେନି ନା ଯଦି ଗ୍ରହଣ କରିବେ ତାଙ୍କର କିଛି ହାତ ଥିବ ନା ହଁ ନଥିବ କାହିଁକି ଏଇଭଳି ଭାବରେ ତାଙ୍କ ସହିତ ସେ ଆଲୋଚନା କରି ସେ କହିଦେଲେ ସେ ବୁଝିପାରିଲେ ଯେ ପ୍ରକୃତରେ ଭଗବାନଙ୍କ ରୂପ ଅଛି ତାଙ୍କର ଚକ୍ଷୁ ଅଛି ତାଙ୍କର କର୍ଣ୍ଣ ଅଛି ତାଙ୍କର ଜୁହା ଅଛି ଏଇଭଳି ଭାବରେ ତାପରେ ସେ ପ୍ରଥମଥର ପାଇଁ ସେଠି କହିଲେ ନିଜକୁ କ୍ଷମା ପ୍ରାର୍ଥନା କଲେ ପ୍ରକୃତରେ ଆମେ ବୁଝିପାରିନଥିଲୁ ଭଗବାନଙ୍କର ଯେଉଁ ରୂପ ଅଛି ବୋଲି ଆମେ ଜାଣିପାରିନଥିଲୁ ଆମେ ଭାବୁଥିଲୁ ଭଗବାନଙ୍କ ରୂପ ନାହିଁ ନିରାକାର ସେ ତେଣୁ ଯେଉଁମାନେ ବ୍ରହ୍ମବାଦୀ ସେମାନେ ଭାବନ୍ତି ଯେ ଭଗବାନଙ୍କର କୌଣସି ରୂପ ନାହିଁ ତେଣୁ ଏଇଠି କୁହାହଉଛି ଯେ ଭଗବାନଙ୍କର ଯେଉଁ ରୂପ ସେ ଏକଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ଇଥାଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା ଯେଉଁମାନେ ବ୍ରହ୍ମବାଦୀ ବ୍ରହ୍ମ ଚିନ୍ତନ କରନ୍ତି ସେ ଭଗବାନ କୃଷ୍ଣଙ୍କୁ ଦେଖିଲେ
ସେମାନଙ୍କୁ ଲାଗେ ଇଏ ହେଉଛି ସେଇ ବ୍ରହ୍ମ, ସ୍ୱୟଂ ପରମ ବ୍ରହ୍ମ, ଯେଉଁଭଳି ଭାବରେ ଭଗବତ ଗୀତାରେ ଅର୍ଜୁନ ଭଗବାନ କହିଥିଲେ, ପରମ ବ୍ରହ୍ମ ପରମ ଧାମ ପବିତ୍ର ପରମ ଭଗବାନ, ଆପଣ ହେଉଛନ୍ତି ପରମ ବ୍ରହ୍ମ। ତେଣୁ ଯେଉଁମାନେ ବ୍ରହ୍ମବାଦୀ ସେମାନେ ଭଗବାନ କୃଷ୍ଣଙ୍କୁ ଦେଖିଲେ ସେମାନେ ଭାବନ୍ତି ଇଏ ହେଉଛନ୍ତି ପ୍ରକୃତରେ ବ୍ରହ୍ମ, ବ୍ରହ୍ମସୁଖ ସେମାନେ ଅନୁଭବ କରନ୍ତି। ବ୍ରହ୍ମଚିନ୍ତନରୁ ଯେଉଁ ଅନୁଭବ, ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ, ସେଇ ଭଗବାନ କୃଷ୍ଣଙ୍କୁ ଦେଖିଲେ। ପାଞ୍ଚ ବର୍ଷର ବାଳକ, ତାଙ୍କ ଲୀଳା ଚାଲିଥିଲା ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଏ ଯେଉଁ ସେ ହତ୍ୟା କରିଥିଲେ, ଅଘାସୁରକୁ ଯେତେବେଳେ କରୁଥିଲେ ଲୀଳା, ସେଇ ସମୟରେ ଭଗବାନଙ୍କ ବୟସ ମାତ୍ର ପାଞ୍ଚ ବର୍ଷ ହେଇଥିଲା। ସେଇ ସମୟରେ କଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଏ ଯେଉଁମାନେ ବ୍ରହ୍ମବାଦୀମାନେ ସେ କୃଷ୍ଣଙ୍କୁ ଦେଖିଲେ, ପାଞ୍ଚ ବର୍ଷ ବାଳକ ତାଙ୍କୁ ଦେଖିଲେ, ସେ ବ୍ରହ୍ମସୁଖ ପ୍ରାପ୍ତ ହୁଅନ୍ତି। ଏବଂ ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟବତାନାଂ ପରଦୈବତେନ, ଯେଉଁମାନେ ଭଗବାନଙ୍କର ଭକ୍ତ, ବିଭିନ୍ନ ପ୍ରକାର ଭକ୍ତ ରହିଛନ୍ତି, କିଏ ସଖା ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, କିଏ ଦାସ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, କିଏ ବାତ୍ସଲ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, କିଏ ମାଧୁର୍ଯ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି। ତେଣୁ ଯେଉଁମାନେ ବିଶେଷ ଭାବରେ ଭଗବାନଙ୍କର ଦାସ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ସେମାନେ ଯଦିଓ କୃଷ୍ଣ ପାଞ୍ଚ ବର୍ଷର ବାଳକ, କିନ୍ତୁ ତାକୁ ଦେଖିଲେ ସେ ଭାବନ୍ତି ଦାସ୍ୟଗତାନାଂ ପର ଦୈବତେନ, ଇଏ ହେଉଛନ୍ତି ଆମର ଶ୍ରେଷ୍ଠ ଦେବତା, ଇଏ ହେଉଛନ୍ତି ସ୍ୱୟଂ ଭଗବାନ। କିନ୍ତୁ ମାୟାଶ୍ରିତାନାଂ ନରଦାରକେଣ, ଯେଉଁମାନେ ମାୟାର ଅଧୀନରେ ଅଛନ୍ତି, ଭୌତିକ ଜଗତରେ ଯେଉଁ ତ୍ରିଗୁଣ ରହିଛି ସତ୍ୱ ରଜତମ, ଏ ତ୍ରିଗୁଣ ଅଧୀନରେ ଯେଉଁମାନେ ରହନ୍ତି, ସେମାନେ ତାଙ୍କୁ ଦେଖିଲେ ଭାବନ୍ତି ଇଏ ଆମ ଭଳି ଜଣେ ପିଲା। ନରଦାରକେଣ, ଆମେ ଯେଉଁଭଳି ଭାବରେ ମନୁଷ୍ୟ ଶରୀର ଧାରଣ କରିଛେ, ସେ ମଧ୍ୟ ସେଇଭଳି ଭାବରେ ମନୁଷ୍ୟ ଶରୀର ଧାରଣ କରିଛନ୍ତି। ଏ ମୂର୍ଖମାନେ ତାଙ୍କୁ ଭଗବାନ ବୋଲି କହୁଛନ୍ତି, ଏଇଭଳି ଭାବରେ ସେମାନେ କୁହନ୍ତି। ତେଣୁ ସାକଂ ବୁଜହୁ କୃତପୁଣ୍ୟ ପୁଞ୍ଜା, ଯେଉଁମାନେ ଭଗବାନଙ୍କ ସହିତ ସବୁ ଲୀଳା କରୁଛନ୍ତି, ସେମାନେ ଅନେକ ଜନ୍ମ ଧରି ପୁଣ୍ୟ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ କି ଆଜି ସେମାନେ ଭଗବାନଙ୍କ ସହିତ ଯୁକ୍ତ ହେଇ ଭଗବାନଙ୍କ ସହିତ ଲୀଳା କରୁଛନ୍ତି, ଭଗବାନଙ୍କ ନାମ ନେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ତେଣୁ ଏଠାରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ବିଦୁର ଭଗବାନଙ୍କର ଗୋଟେ ଲୀଳା ହେଇଥିଲା ଯେ ନରକାସୁର ବୋଲି ଜଣେ ଥିଲେ, ଭୌମାସୁର, ନରକାସୁର ନରକାସୁର ଲୀଳା ଗୋଟେ ରହିଛି, ଭୌମାସୁର 20,100 ରାଜାଙ୍କୁ ବନ୍ଦୀ କରି ରଖିଥିଲେ। ଏବଂ ବିଶେଷ ଭାବରେ ଇଏ ଯେଉଁ କଥା କହୁଛନ୍ତି, ଏଠି ନରକାସୁରକୁ ବଧ କରିଥିଲେ ଭଗବାନ, ନରକାସୁର ସତ୍ୟଭାମକୁ ନେଇ ଥରେ ନାରଦ ମୁନି ପାରିଜାତ ପୁଷ୍ପ ଗୋଟେ ଆଣି ଦେଇଥିଲେ ଭଗବାନ କୃଷ୍ଣଙ୍କୁ ଦେଇଥିଲେ। ତେଣୁ ଭଗବାନ କୃଷ୍ଣ ତାଙ୍କର ଯେଉଁ 16,108 ରାଣୀ ଅଛନ୍ତି, ତାଙ୍କ ଭିତରୁ ସବୁଠାରୁ ତାଙ୍କର ପ୍ରିୟତମା ହେଉଛନ୍ତି କିଏ, ରୁକ୍ମିଣୀ ଦେବୀ, ଭାଗବତ ବର୍ଣ୍ଣନା କରାଯାଇଛି, ଆମେ କେତେବେଳେ ପ୍ରସଙ୍ଗ ଆସିଲେ ସେ ବିଷୟ କହିବା ଆଲୋଚନା କରିବା। ତେଣୁ ରୁକ୍ମିଣୀ ଯେତେବେଳେ ଦେଇଥିଲେ, କିନ୍ତୁ ସତ୍ୟଭାମ ସେତେବେଳେ ଜିକି ଦେଇଥିଲେ, ତେଣୁ ତାଙ୍କର ଅଭିମାନ ହେଇଥିଲା, ସେ ଋଷି ଯାଇଥିଲେ, ରାଗ ମାନେ ଋଷି ଯାଇଥିଲେ, କ୍ରୋଧ ପ୍ରକାଶ କରିଥିଲେ। ତେଣୁ ଗୋଟେ ଥର ଇନ୍ଦ୍ରଦେବ ଆସି ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ଏ ନରକାସୁର ସେ ଆମର ଯେଉଁ ମାଙ୍କର ଅଦିତିଙ୍କର କୁଣ୍ଡଳ ନେଇଯାଇଛନ୍ତି, ମୋର ଭାଇ ବରୁଣଦେବଙ୍କର ଛତ୍ର ନେଇଯାଇଛନ୍ତି, ଆମର ଗୋଟେ ମଣି ପର୍ବତ ଥିଲା ଦେବଲୋକରେ, ସେ ମଣି ପର୍ବତକୁ ଆକ୍ରମଣ କରି ସେ ନିଜ ଅକ୍ତିଆରରେ ନେଇଯାଇଛି, ତେଣୁ ପ୍ରଭୁ ଆମକୁ ଏଇଥିରୁ କେମିତି ଆମକୁ ଆମେ ସେଟା ଫେରିପାଇବୁ, ସେଥିପାଇଁ ଆମକୁ ଆପଣ ସାହାଯ୍ୟ କରନ୍ତୁ। ତେଣୁ ଭଗବାନ ସତ୍ୟଭାମଙ୍କୁ ନେଇକି ଯାଇଥିଲେ, ନରକାସୁର ପାଖକୁ ଯାଇଥିଲେ, ସେଠି ନରକାସୁର ଏତେ ବିଭିନ୍ନ ପ୍ରକାର ସବୁ ବ୍ୟବସ୍ଥା କରିଥିଲା, ଭୂମି ଜଳ ଅଗ୍ନି ଏଇଭଳି ସବୁ ବିଭିନ୍ନ ପ୍ରକାର ପ୍ରାଚୀର ରଖିଥିଲା, ତା ଭିତରୁ ପ୍ରବେଶ କରି ହେଉନଥିଲା, ଏ ବିଷୟରେ ବର୍ଣ୍ଣନା କରାଯାଏ 10:58 ଅଧ୍ୟାୟରେ, ନାହିଁ ଏଇଟା 69 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ସେସବୁକୁ ନଷ୍ଟ କରି ସତ୍ୟଭାମଙ୍କୁ ନେଇକି ଯାଇଥିଲେ, କାରଣ ପ୍ରକୃତରେ ନରକାସୁର ଯିଏ ସିଏ ହେଉଛନ୍ତି ଭୂମିଦେବୀଙ୍କର ପୁତ୍ର, ଭଗବାନ ଯେତେବେଳେ ବରାହ ଅବତାରରେ ଭୂମିଦେବୀଙ୍କୁ ଉଦ୍ଧାର କରିଥିଲେ, ଭୂଦେବୀଙ୍କୁ ଉଦ୍ଧାର କରିଥିଲେ, ସେହି ସମୟରେ ତାଙ୍କର ଏଇ ପୁତ୍ରଟି ଉତ୍ପନ୍ନ ହେଇଥିଲେ, ଯାହାଙ୍କ ନାମ ହେଉଛି ନରକାସୁର, ଯଦିଓ ସେ ଭଗବାନଙ୍କ ପୁତ୍ର, କିନ୍ତୁ ଏଇ ଅସତ୍ସଙ୍ଗର ପ୍ରଭାବରେ ସେ ଏଇ ନରକାସୁରରେ ପରିଣତ ହେଇଥିଲେ, ଅସତ ପ୍ରକାର ଅସତ କାର୍ଯ୍ୟ କରୁଥିଲେ। ଏବଂ ସତ୍ୟଭାମା ଯିଏ ସିଏ ହେଉଛନ୍ତି ଭୂମିଦେବୀଙ୍କର ଅଂଶରେ ଆସିଛନ୍ତି ସତ୍ୟଭାମା, ତେଣୁ ସେ ସତ୍ୟଭାମାଙ୍କୁ ନେଇ ଯାଇଥିଲେ ଏବଂ ସେ ନରକାସୁରକୁ ବଦ୍ଧ କରିଥିଲେ। ନରକାସୁରକୁ ବଦ୍ଧ କରି ସେଠି 16,100 ରାଣୀଙ୍କୁ ସେ ବନ୍ଦୀ କରି ରଖିଥିଲେ,
ତେଣୁ ସେ ଷୋହଳ ହଜାର ଶହେ ରାଣୀଙ୍କୁ ଦ୍ୱାରକାକୁ ପଠାଇ ସେମାନେ ସେମାନେ ଚାହିଁଲେ କୃଷ୍ଣଙ୍କୁ ବିବାହ କରିବା ପାଇଁ। ତେଣୁ ଭଗବାନ ତାଙ୍କୁ ଦ୍ୱାରକାକୁ ପ୍ରେରଣ କଲେ, ପରେ ତାଙ୍କ ସହିତ ବିବାହ କରିବେ। ତେଣୁ ଏଇ ଯେଉଁ ନରକାସୁର ଯେତେବେଳେ ହତ୍ୟା କଲେ, ସେଇ ସମୟରେ ନରକାସୁର ଯେ ମା ଭୂମିଦେବୀ ସେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ବହୁତ ସୁନ୍ଦର ସୁନ୍ଦର ସ୍ତୁତି କରିଛନ୍ତି। ଆମେ ଗୋଟିଏ ସ୍ତୁତି ପାଠ କରିବା ଯେ କୁନ୍ତିଦେବୀ ଯେଉଁ ସ୍ତୁତି କରିଛନ୍ତି ସେଇ ଗୋଟିଏ ସ୍ତୁତି ତା ଦେହରେ ଅଛି। କ'ଣ ସେ ଦଶମ ସ୍କନ୍ଧ 69 ହଜାର ବର୍ଣ୍ଣନା କରାଯାଇଛି ଯେ ନମ ଏଥିରେ କହିବାଟା ବଡ଼ ମୁସ୍କିଲ ହେଉଛି, ଯାହା ପିଏ ଧରିକି କହିଲା ବେଳକୁ ପ୍ରୋବ୍ଲେମ ହେଉଛି। ନମ ପଙ୍କଜ ନାଭାୟ, ନମ ପଙ୍କଜ ମାଳିନୀ, ନମ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାଙ୍ଗ୍ରହେ। ତେଣୁ ଏଇଭଳି ଭାବରେ ଯେମିତି କୁନ୍ତିଦେବୀ ଭଗବାନଙ୍କୁ ସ୍ତୁତି କରିଥିଲେ, କୃଷ୍ଣଙ୍କୁ ସ୍ତୁତି କରିଥିଲେ, ସେ ଏକା ସ୍ତୁତି ଏଇଠି ମଧ୍ୟ ସେ କରିଛନ୍ତି। ଭୂମାସୁର ବଧ କରି କଲା ପରେ ଭୂମିଦେବୀ ଭଗବାନଙ୍କୁ ସ୍ତୁତି କରିଛନ୍ତି। ତେଣୁ ଭଗବାନ ତାଙ୍କର ସ୍ତୁତିରେ ପ୍ରସନ୍ନ ହୋଇ ଏବଂ ନରକାସୁର ପୁତ୍ରକୁ ସେ ରାଜ୍ୟକୁ ପ୍ରଦାନ କଲେ, ଏବଂ ସେ 16,100 ରାଣୀଙ୍କୁ ସେ ସନ୍ୟା ଯେଉଁମାନଙ୍କୁ ସେ ବହୁତ ସୁନ୍ଦରୀ ସ୍ତ୍ରୀ, ଖାଲି ଯେ ପୃଥିବୀ ଲୋକର ତା ନୁହଁ, ସ୍ୱର୍ଗ ଲୋକର ମଧ୍ୟ ସ୍ତ୍ରୀମାନଙ୍କୁ ଆଣିଥିଲେ, ବନ୍ଦୀ କରି ଆଣିଥିଲେ। ତେଣୁ ସମସ୍ତେ ଯେତେବେଳେ ଭଗବାନଙ୍କର କୃଷ୍ଣଙ୍କର ରୂପ ଦେଖିଲେ, ସମସ୍ତେ ଚାହିଁଲେ ତାଙ୍କୁ ବିବାହ କରିବା ପାଇଁ। ତେଣୁ ଭଗବାନ ତାଙ୍କୁ ସବୁ ଦ୍ୱାରକାକୁ ପ୍ରେରଣ କରିଥିଲେ ଏବଂ ତାପରେ ଏକ ସମୟରେ ତାଙ୍କ ସହିତ ସବୁ ବିବାହ କରିଥିଲେ। ତେଣୁ ତାପରେ ଭୂମିଦେବୀ କ'ଣ କଲେ ନା, ସେ ଯେଉଁ ନରକାସୁର ମାତା ଅଦିତିଙ୍କର କୁଣ୍ଡଳ ନେଇଯାଇଥିଲେ, ସେ କୁଣ୍ଡଳକୁ ଫେରାଇଲେ ଏବଂ ବରୁଣଙ୍କର ଯେଉଁ ଛତ୍ରକୁ ଇଏ କରିଥିଲେ ସେଇଟାକୁ ସେଇଟାକୁ ମଧ୍ୟ ତାଙ୍କୁ ଦେଲେ ଏବଂ ସେ ମଣି ପର୍ବତକୁ ମଧ୍ୟ ତାଙ୍କୁ ମୁକ୍ତ କଲେ। ତେଣୁ ଭଗବାନ ସତ୍ୟଭାମାଙ୍କୁ ନେଇ ଯାଇଥିଲେ, ସ୍ୱର୍ଗଲୋକକୁ ଯାଇଥିଲେ ଏବଂ ସ୍ୱର୍ଗଲୋକରେ ସେ ଯେତେବେଳେ ଦେଖିଲେ ଇନ୍ଦ୍ରଦେବ ଏବଂ ତାଙ୍କର ମା ଅଦିତି ସଚିଦେବୀ, ତାଙ୍କର ପତ୍ନୀ ସଚିଦେବୀ, ସେମାନେ ଯେତେବେଳେ ଦେଖିଲେ ସେତେବେଳେ ସମସ୍ତେ ଭଗବାନ କୃଷ୍ଣଙ୍କୁ ସ୍ୱାଗତ କଲେ, କୃଷ୍ଣ ଏବଂ ସତ୍ୟଭାମାଙ୍କୁ ସ୍ୱାଗତ କଲେ, ତାଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଲେ, ତାଙ୍କୁ ବହୁତ ପ୍ରକାର ସମ୍ମାନ ପ୍ରଦର୍ଶନ କଲେ। ସେପରେ ତାପରେ ଯେତେବେଳେ ଫେରୁଛନ୍ତି ସେ ସମୟରେ ସତ୍ୟଭାମା ଚାହିଁଥିଲେ ଯେ ସେ ଆଗରୁ ଯେତେବେଳେ ରୁକ୍ମିଣୀଙ୍କୁ ସେ ଦେଇଥିଲେ ସେ ପାରିଜାତ ପୁଷ୍ପ, ସେ ପାରିଜାତ ପୁଷ୍ପ ସେଇ ସ୍ୱର୍ଗରେ ରହିଛି, ନନ୍ଦନକାନନରେ ରହିଛି, ବିଭିନ୍ନ ପ୍ରକାର କାନନ ରହିଛି, ବନର ସବୁ ଉପବନ ସବୁ ରହିଛି ସ୍ୱର୍ଗରେ ଅଳକାପୁରରେ। ତେଣୁ ସେ ନନ୍ଦନକାନନ ଦେଇ ଯେତେବେଳେ ଯାଉଥିଲେ ସେହି ସମୟରେ ସେ ପାରିଜାତ ପୁଷ୍ପ ଦେଖି ତାର ଯେହେତୁ ରହିଛି ବହୁତ ସୁନ୍ଦର ରଙ୍ଗ ରହିଛି ଏବଂ ତାର ଯେଉଁ ଗନ୍ଧ ରହିଛି, ସୁଗନ୍ଧି ରହିଛି, ଏଥିରେ ଆକର୍ଷିତ ହୋଇ ସତ୍ୟଭାମା କହିଲେ ଯେ ଆପଣ ଗୋଟିଏ ପୁଷ୍ପକୁ ଦେଇଥିଲେ, ରୁକ୍ମିଣୀକୁ ଦେଇଥିଲେ, ତେଣୁ ଆମେ ଏଇ ପୁଷ୍ପ ଗଛଟି ନେଇଯିବା, ମୋର ଉଦ୍ୟାନରେ ସେଠି ଲାଗିବ, ସତ୍ୟଭାମାଙ୍କ ପାଇଁ ମଧ୍ୟ ମହଲ ରହିଛି। ତେଣୁ ଏକଥା ଶୁଣି ଭଗବାନ କୃଷ୍ଣ ସେ ପୁଷ୍ପ ବୃକ୍ଷକୁ ପାଡ଼ିକିରି ନେଇକି ରଖିଲେ, ଗରୁଡ଼ ପୃଷ୍ଠରେ ଯାଇଥିଲେ ଏବଂ ଗରୁଡ଼ ପୃଷ୍ଠରେ ଫେରୁଥିଲେ। ତେଣୁ ଏ କଥା ଦେଖି ଇନ୍ଦ୍ରଙ୍କର ପତ୍ନୀ ସଚିଦେବୀ ସେ ଭାବିଲେ ଯେ ଇଏ ଯେମିତି ମୁଁ ଯେମିତି ମୋର କୃଷ୍ଣ କ'ଣ ଯେ ଇନ୍ଦ୍ର ଯେମିତି ମୋର ବସରେ ରହିଛନ୍ତି, ଏ କୃଷ୍ଣ ମଧ୍ୟ ସେଇଭଳି ଭାବରେ ସତ୍ୟଭାମାଙ୍କର ବସରେ ରହିଛନ୍ତି। ତେଣୁକରି ପ୍ରିୟଂ ପ୍ରଭୁ ଗ୍ରାମ୍ୟ ଇବ ପ୍ରିୟାୟା, ଯେମିତି ସାଧାରଣ ଜଣେ ବ୍ୟକ୍ତି ପୁରୁଷ ସ୍ତ୍ରୀର ଅଧୀନରେ ହେଇଯାଇଥାଏ, ଭଗବାନ ସେଇଭଳି ଭାବରେ ଲୀଳା କରୁଛନ୍ତି ବୋଲି ଲାଗିଲା। ଇନ୍ଦ୍ରଙ୍କର ପତ୍ନୀ ସଚିଦେବୀ ପ୍ରତି ଇନ୍ଦ୍ର ଚେଞ୍ଜ ହେଇଯାଆନ୍ତି, ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି ଏବଂ ପ୍ରତି ମନୁଙ୍କ ସମୟରେ 6 ପରିବର୍ତ୍ତନ ହୁଏ, ତା ଦେହରେ ଇନ୍ଦ୍ରଙ୍କର ମଧ୍ୟ ପରିବର୍ତ୍ତନ ହେଇଯାଏ। କିନ୍ତୁ ଇନ୍ଦ୍ରଙ୍କର ପରିବର୍ତ୍ତନ ହେଲେ ମଧ୍ୟ ତାଙ୍କର ପତ୍ନୀ ଯେ ସଚିଦେବୀ ସେ ଏକା ରୁହନ୍ତି, ସେ ସବୁ ଇନ୍ଦ୍ରମାନଙ୍କୁ ବିବାହ କରନ୍ତି। ତେଣୁ ସଚିଦେବୀ ସେ ଭାବିଲେ ଇଏ ଯେମିତି ଇନ୍ଦ୍ର ଯେମିତି ମୋର ଅଧୀନରେ ରହିଛନ୍ତି, ସେଇଭଳି ଭାବରେ ଭଗବାନ କୃଷ୍ଣ ମଧ୍ୟ ସେ ମଧ୍ୟ ତାଙ୍କର ପତ୍ନୀ ସତ୍ୟଭାମାଙ୍କ ଅଧୀନରେ ରହିଛନ୍ତି। ତେଣୁ ଗ୍ରାମ୍ୟ ପ୍ରଭୁ ଗ୍ରାମ୍ୟ ଲୋକ ଭଳି ସେ ଭାବିଲେ, ତାଙ୍କୁ ଚିନ୍ତା କଲେ, ଭଗବାନଙ୍କ ଯେଉଁ ଅଦ୍ଭୁତ ଶକ୍ତି ରହିଛି ସେଇଟା ଦେଖିଲେ, ଯାହାକି ଇନ୍ଦ୍ର ତାଙ୍କୁ ସେ ନରକାସୁରକୁ ତାକୁ ଅଧୀନରେ କରିପାରୁନଥିଲେ, ସେ ତାଙ୍କଠୁ ନେଇଯାଇଥିଲା ସେ ସବୁ। ତେଣୁ ସେ ଭଗବାନ କୃଷ୍ଣଙ୍କର ସାହାଯ୍ୟ ମାଗିଥିଲେ, କିନ୍ତୁ ବର୍ତ୍ତମାନ ଯେଉଁ ସେସବୁ ଆଣିଲେ ନରକାସୁର ପାଖରୁ ସେସବୁ ଉଦ୍ଧାର କଲେ, ଉଦ୍ଧାର କରିକି ଯେତେବେଳେ ପ୍ରଦାନ କରୁଛନ୍ତି, ତାପରେ ସେ ଭୁଲିଗଲେ, ସଚିଦେବୀ ଭୁଲିଗଲେ। ତେଣୁ ସେ ଇନ୍ଦ୍ରଙ୍କୁ କହିଲେ ଯେ ସ୍ୱାମୀ, ଆମର ଏ ପାରିଜାତ ପୁଷ୍ପର ରହିଛି, ଇଏ ଆମେ ବହୁତ କଷ୍ଟରେ ଏଇଟାକୁ ପ୍ରାପ୍ତ ହେଇଛେ। ବସ୍ ବହୁତ 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 ପୁଷ୍ପ ରହିଛି, ଖାଲି ଗୋଟିଏ ଅଛି ତା ନୁହଁ। ଏ ପାରିଜାତ ପୁଷ୍ପ ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା ସେଇ ସମୟରେ ପାରିଜାତ ପୁଷ୍ପ ବାହାରିଥିଲେ, ତେଣୁ ଏ ପାରିଜାତ ପୁଷ୍ପ ଦେବତାମାନେ ଗ୍ରହଣ କରିଥିଲେ। ତେଣୁ ଆଉ କାହାକୁ ଦିଆଗଲେ ଅସୁରମାନେ ଚାହୁଁଥିଲେ ଅସୁରମାନଙ୍କୁ ସେ ଚାହିଁନଥିଲେ, କିନ୍ତୁ ଆଉ କାହାକୁ ଦିଆଯାଇନଥିଲା, ଦେବତାମାନଙ୍କୁ ହିଁ ଦିଆଯାଇଥିଲା। ତେଣୁ ସେ କହୁଛନ୍ତି ସ୍ୱାମୀ, ଇଏ ହେଉଛି ଆମର ଦେବତାମାନଙ୍କର ଇଏ ହେଉଛି ଗର୍ବ ଏ ପାରିଜାତ ପୁଷ୍ପ, ତେଣୁ ଏ କୃଷ୍ଣ କାହିଁକି ନେଇଯିବେ, ତାଙ୍କର ଦ୍ୱାରକାକୁ କାହିଁକି ନେଇଯିବେ। ତେଣୁ ଏଇଭଳି ଭାବରେ ବିଦିତ ସୁର ଆର୍ଚ ଦିଉତରୁ ଦିଉତରୁଙ୍କ ଦର୍ଥେ ଦିଉତରୁଙ୍କ ଦେବତରୁ ତରୁ ଏ ତରୁ ଆଉ ଆମ ଭୌତିକ ଜଗତର ତରୁ ଯୋଉ ରହିଛି ତା ଭିତରେ ତଫାତ ରହିଛି। ଦେବତରୁ ସେ ଯୋଉ ପୁଷ୍ପ ରହୁଛି ସେ ମଳିନ ହବ ନାହିଁ ଏବଂ ତାର ସୁଗନ୍ଧି ସବୁବେଳେ ପାଇଁ ରହିଥିବ, ଏଭଳି ଦିଉତରୁ ସବୁ କୁହାଯାଇଛି, ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏ କଥା ଶୁଣି ବଜ୍ରୀ ଆଦ୍ରବଣ ଶାନ୍ତ, ତେଣୁ ଇନ୍ଦ୍ରଙ୍କର ଭଗବାନଙ୍କର ଏଭଳି ଲୀଳା ଯେ ସମସ୍ତେ ମୋହ ହେଇଯାନ୍ତି। ସେଥିପାଇଁ ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏକଥା ବ୍ୟାସଦେବ କହୁଛନ୍ତି ଯେ ମୋହନ୍ତି ଯତ୍ ସୁରେହ, ଭଗବାନଙ୍କର ଏଭଳି ଲୀଳା ତାକୁ ଦେବତାମାନେ ମଧ୍ୟ ମୋହ ହେଇଯାନ୍ତି। ବ୍ରହ୍ମା ଇନ୍ଦ୍ର ଆଦି ସମସ୍ତେ ମୋହ ହେଇଯାଇଛନ୍ତି, ଶିବଜୀ ମଧ୍ୟ ମୋହ ହେଇଯାଇଛନ୍ତି, ଏ ଭଗବାନଙ୍କ ଲୀଳା ରହିଛି। ତେଣୁ ଇନ୍ଦ୍ର ଯେ ମୋହ ହେବେ ସେଥିରେ କୌଣସି ଆଶ୍ଚର୍ଯ୍ୟ ହେବା କଥା ନାହିଁ, ଯଦିଓ ସାଙ୍ଗେ ସାଙ୍ଗେ ଦେଲେ ଭଗବାନ କୃଷ୍ଣ ଆଣିକି ସେ ଦେଲେ, କିନ୍ତୁ ତଥାପି ସେ ଭୁଲିଗଲେ। ତାଙ୍କର ପତ୍ନୀଙ୍କର କଥାରେ ସାଙ୍ଗେ ସାଙ୍ଗେ ସେ ରୁଷାନ୍ତ ସାଙ୍ଗେ ସାଙ୍ଗେ କ୍ରୋଧ ପ୍ରକାଶ କରିଦେଲେ। ତେଣୁ ସେ କଣ କଲେ ନା କ୍ରୀଡ଼ା ମୃଗ ନୂନମ ଅୟମ ବଧୁନା, ତେଣୁ ସେ ଭାବିଲେ ମୁଁ ଯେମିତି ମୋର ସ୍ତ୍ରୀଙ୍କ ଅଧୀନରେ ରହିଛି ସେ ମଧ୍ୟ କୃଷ୍ଣ ମଧ୍ୟ ତାଙ୍କର ସ୍ତ୍ରୀଙ୍କ ଅଧୀନରେ ରହିଛନ୍ତି। ତେଣୁ ସେ ବଜ୍ରୀ ଶବ୍ଦ ବ୍ୟବହାର କରାଯାଇଛି, ବଜ୍ରୀ କହିଲେ ବଜ୍ରରେ ଆକ୍ରମଣ କଲେ ଭଗବାନ କୃଷ୍ଣଙ୍କୁ, ବଜ୍ରରେ ଆକ୍ରମଣ କରିଦେଲେ, ବଜ୍ର ଛାଡ଼ିଦେଲେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ। କିନ୍ତୁ ଗରୁଡ଼ଜୀ ଯୋଉ ରହିଛନ୍ତି, ସେ ଗରୁଡ଼ଜୀ ତାଙ୍କର ଗୋଟେ ପଙ୍ଖ ଯୋଉ ରହିଛି ଗରୁଡ଼ ଗୋଟେ ପକ୍ଷକୁ ଚିହ୍ନିକି ପକେଇଦେଲେ ଏବଂ ସେ ଯୋଉ ବଜ୍ର ସେ ପକ୍ଷ ସହିତ ଯୁଦ୍ଧ କରିବା ସମୟରେ ଭଗବାନ ଆସି ଦ୍ୱାରକାରେ ପହଞ୍ଚିଗଲେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଅନେକ ଲୀଳା ସବୁ ରହିଛି। ଭଗବତର କହୁଛନ୍ତି ଯେ ଭଗବାନଙ୍କର ଯୋଉ ଲୀଳା ଆକୁ ସବୁ ଲାଗୁଛି ଭଗବାନ ଯେଉଁଭଳି କାର୍ଯ୍ୟ କରୁଛନ୍ତି, ସାଧାରଣ ମନୁଷ୍ୟ ଭଳି କାର୍ଯ୍ୟ କରୁଛନ୍ତି। ତେଣୁ ଏବେ କୁହାଯାଉଛି ଯେ ଭଗବାନଙ୍କର ଯୋଉ ଲୀଳା ଆକୁ ସମସ୍ତେ ବୁଝିପାରିବେ ନାହିଁ। ଆମର ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଅର୍ଚ୍ଚେ ବିଷ୍ଣୁ ଶିଳାଧୀର ଗୁରୁସୁ ନରବତୀ ବୈଷ୍ଣବେ ଦାନ୍ତବତୀ, ଏସବୁ ପାର୍ଶ୍ୱନି କଥା। ଭଗବାନଙ୍କର ବର୍ତ୍ତମାନ ଲୀଳା ଚାଲିଛି, ଚନ୍ଦନ ମହୋତ୍ସବ ଚାଲିଛି, ଆଜି ଅନ୍ତିମ ଦିବସ। ତେଣୁ ଅନ୍ତିମ ଦିବସରେ ଏ ଯେଉଁ ଲୀଳା ଭଗବାନ କୃଷ୍ଣ ବଳରାମଙ୍କର ଚାଲିଛି ଚନ୍ଦନ ଯାତ୍ରା, ଭଗବାନ ଲୀଳା କରୁଥିଲେ ଏଇଟାକୁ କିଏ ବୁଝିପାରୁନି। ଆମ ପ୍ରଭୁ ଜାଣିଛନ୍ତି ସେ କଥା, ସେ ଗୁରୁଦେବ ଥିଲେ ଗୌରବନ୍ଦ ମହାରାଜ, ଭଗବାନ କହିଲେ ଯେ ମୋର ଲୀଳା ଏଠି କର, ଚନ୍ଦନ ଯାତ୍ରା ଆରମ୍ଭ କର। ତେଣୁ ଗୋଟିଏ ରାତିରେ ସବୁ ବ୍ୟବସ୍ଥା ହେଲା, ସେଇଦିନଠୁ ଚାଲିଛି ଚନ୍ଦନ ଯାତ୍ରା ଚାଲିଛି ଭଗବାନ ଲୀଳା। ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭାବିବେ ଏ କଣ ଇଏ ପିତୁଳା ପୂଜା କରୁଛନ୍ତି, ଯେଉଁମାନେ ଆମର ରହିଛନ୍ତି ଗୋଟେ କଣ ସେ ସେମାନେ ଯଦିଓ ସେମାନେ ବେଦକୁ ସ୍ୱୀକାର କରୁଛନ୍ତି ଆର୍ଯ୍ୟ ସମାଜ, ସେମାନେ ବେଦକୁ ସ୍ୱୀକାର କରୁଛନ୍ତି, କିନ୍ତୁ ଏଇ ଯୋଉ ପୂଜା ପୂଜା ହଉଛି ସେ କହୁଛନ୍ତି ପିତୁଳା ପୂଜା, ଏଥିରେ କିଛି ମୂଲ୍ୟ ନାହିଁ। ତେଣୁ ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଅର୍ଚ୍ଚେ ବିଷ୍ଣୁ ଶିଳାଧୀ, ଭଗବାନଙ୍କ ଯୋଉ ଭଗବାନ କୃପା କରି ଏ ଅର୍ଚ୍ଚା ବିଭ ଉପରେ ଆମ ପାଖରେ ଉପସ୍ଥିତ ରହିଛନ୍ତି, ଆମେ କେମିତି ତାଙ୍କୁ ସେବା କରିପାରିବା, ସେଥିପାଇଁ ଭଗବାନ ଅର୍ଚ୍ଚା ରୂପରେ ଆଠ ପ୍ରକାର ଅର୍ଚ୍ଚା ବିଗ୍ରହ ରହିଛନ୍ତି, ଯୋଉ ରହିଛି ଭୂମି ଭୂମିରେ ହେଇପାରିବ, ଏଭଳି ଭାବରେ ବିଭିନ୍ନ ପ୍ରକାର ମଣିମାନଙ୍କ ସବୁ ହେଇପାରିବ, ରୋଗ ରକ୍ଷା ସୈକତି ଏସବୁ ବିଭିନ୍ନ ପ୍ରକାର ଆଠ ପ୍ରକାର ମଣିମା ପ୍ରତିମା ରହିଛନ୍ତି। ତେଣୁ ଭଗବାନ କୃପା କରି ସେଠି ବିଜୟ ହେଇଛନ୍ତି, ଆମର ଭକ୍ତକୁ ତାଙ୍କର ଏଇ ଭକ୍ତର ଆଦାନ ପ୍ରଦାନ କରିବା ପାଇଁ ଭଗବାନ ଅର୍ଚ୍ଚା ରୂପରେ ବିଗ୍ରହ ଉପସ୍ଥିତ ରହିଛନ୍ତି। ତେଣୁ ତାଙ୍କ ଲୀଳାକୁ ଦେଖି ସାଧାରଣ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭାବିବେ ଏ ଭକ୍ତମାନେ ହେଉଛନ୍ତି ମୂର୍ଖ, ଏ ପିତୁଳା ପୂଜା କରୁଛନ୍ତି, ଆକୁ କ'ଣ ପାଇଁ ଏତେ ସବୁ ବ୍ୟବସ୍ଥା କରୁଛନ୍ତି, ଗୋଟେ ଭଗବାନ ଯେତେ ପିତୁଳା ଏ ମୂର୍ତ୍ତି ଏ ନୁହନ୍ତି, ଭଗବାନ ସ୍ୱୟଂ ବିରାଜମାନ କରିଥିଲେ ଭଗବାନ କୃଷ୍ଣ ରୂପରେ, ସେତେବେଳେ ମଧ୍ୟ କେହି ତାଙ୍କୁ ଅଧିକାଂଶ ଖୁବ୍ କ୍ୱଚିତ ଲୋକ ତାଙ୍କୁ ଜାଣୁଥିଲେ। ଯେତେବେଳେ ଭଗବାନଙ୍କର ରାଜସ୍ୱ ଯଜ୍ଞ ହୋଇଛି, ଭଗବାନ ସେଠି ଉପସ୍ଥିତ ଅଛନ୍ତି, ବହୁତ ପ୍ରକାର ବହୁତ ରାଜାମାନେ ସବୁ ଆସି ଉପସ୍ଥିତ ଅଛନ୍ତି, ଦେବଦେବୀମାନେ ଆସି ଉପସ୍ଥିତ ଅଛନ୍ତି, ମୁନି ଋଷିମାନେ ଉପସ୍ଥିତ ଅଛନ୍ତି, ଭଗବାନ କୃଷ୍ଣଙ୍କୁ
ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ବୋଲି ଘୋଷଣା କରାଗଲା ଏବଂ ସର୍ବ ଅଭ୍ରପୂର୍ଯ୍ୟ ତାଙ୍କୁ କରାଗଲା ପାଇଁ ନିଶ୍ଚିତ କରାଗଲା, ସ୍ଥିର କରାଗଲା। ସେହି ସମୟରେ ଶିଶୁପାଳ ସେ କହୁଛନ୍ତି, ଇଏ ସମସ୍ତେ ଯୋଉ ଲୋକମାନେ ଅଛନ୍ତି ଏମାନେ ସମସ୍ତେ ମୂର୍ଖ, କୃଷ୍ଣଙ୍କର କଣ ଭଲ ଗୁଣ ଅଛି ଯେ ସେ ତାଙ୍କୁ ଅଭ୍ରପୂର୍ଯ୍ୟ କରାଯିବ? ସବୁ ପ୍ରକାର ଖରାପ ଗୁଣ ତାଙ୍କ ପାଖରେ ଅଛି, କୌଣସି ଭଲ ଗୁଣ ନାହିଁ। ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ଏସବୁ ଲୀଳାକୁ ସେମାନେ ବୁଝିପାରିବେ ନାହିଁ। ତେଣୁ ଗ୍ରାମ୍ୟ ବ୍ୟବହାର ଭଳି ଲାଗିବ, ତାଙ୍କୁ ଲାଗିବ ଆମ ଭଳି ସେ ମଧ୍ୟ ବ୍ୟବହାର ଲୀଳା କରୁଛନ୍ତି। ତେଣୁ ଭଗବାନଙ୍କ ଲୀଳା ଯୋଉ ରହିଛି, ଅଦ୍ଭୁତ ଲୀଳା ସବୁ ରହିଛି, ଏଭଳି ଭାବରେ ଅନେକ ଲୀଳା ରହିଛି। ତେଣୁ ଉଦ୍ଧବ ଭଗବାନଙ୍କ ଏହି ଲୀଳା ଯୋଉଠୁ ବର୍ଣ୍ଣନା କରିଛନ୍ତି, ତାପରେ ସ୍ୱର୍ଗରେ ଅନେକ ଲୀଳା ସବୁ ବର୍ଣ୍ଣନା କରିବେ। ଆମେ ପ୍ରତ୍ୟେକ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ପ୍ରଭୁପା ମହାରାଜ କି ଜୟ ଶ୍ରୀ ପ୍ରଭୁଦେବ କି ଅନନ୍ତ କୋଟି ବୈଷ୍ଣବ କି ବାଇ ଗୋର ପ୍ରମାଣନ୍ତି
କରୁଥିଲେ। ଆମର ପୂଜ୍ୟ ପ୍ରଭୁପାଦ ସାଧାର ପଙ୍କ ଠାରୁ ପ୍ରକୃତରେ ଭଗବାନ ଭଗବାନ କଥା ଏସବୁ ଅମୃତମୟ। ତେଣୁ ସାଧାରଣ ଲୋକ ଯେତେବେଳେ ଇଏ ଲୀଳା ବୁଝିବ ସେତେବେଳେ ସେ ସ୍ଥିତି ଦିବ୍ୟ ସ୍ଥିତିକୁ ଆସିବାକୁ ପଡ଼ିବ। ତେଣୁ କୁହାଯାଇଛି, ଯଶ୍ୟମ ବୈଶ୍ୟମ ମା ନାହିଁ କୃଷ୍ଣ ପରମ ପୁରୁଷ ଭକ୍ତି ଉପତେଷ ଶୋକ ମୁଖବଧାୟ। ଶ୍ରୀମଦ ଭାଗବତ କୁହାଯାଏ, ଅମର ପ୍ରମାଣ କୁହାଯାଉଛି, ଏଥିରେ ଭୁଲଭଟା କିଛି ନାହିଁ। କି ଯେଉଁମାନେ ଆଜି ଏ ଭାଗବତ କଥା ଶ୍ରବଣ କରୁଛନ୍ତି ବା ସେମାନେ ଆଶା କରିଥିଲେ ଏଠି ଆସିଛନ୍ତି ଆମେ ଭଗବତ କଥା ଶୁଣିବା, ତ ତାଙ୍କର ଯେଉଁ ଜାଗତିକ ଶୋକ ମୋହ ଭୟ ତାହା ଦୂରବୃତ୍ତି ହେଇପାରିବ। ଏ ଭାଗବତର ଏ ପ୍ରକାର ମହାତ୍ମା ହେଉଛି। ତେଣୁ ଆମେ ରବିବାରରେ ଆସିବା, ଭଗବାନ କଥା ଶୁଣିବା, ଏତେ ଇଚ୍ଛା କରିବା ମାତ୍ରେ ମଧ୍ୟ ଆମର ଯେଉଁ ଜାଗତିକ ଜଙ୍ଗଲରେ ଆମେ ତ ଅଛୁ, ଭୌତ ଜଗତ ମାନେ ଏଠାରେ ଆମେ ସବୁକିଛି ଅସ୍ଥାୟୀ କୁହାହେଉଛି, ଅଶ୍ୱାସତମୟ କୁହାହେଉଛି। ଭଗବାନ ହେଉଛନ୍ତି ଶାଶ୍ୱତମୟ, ଜ୍ଞାନମୟ, ଆନନ୍ଦମୟ। କିନ୍ତୁ ଆମେ ଏଠାରେ ଯେଉଁଟା ଅଛୁ ଆମର ଶରୀର, ଯାହାକୁ ଅଶ୍ୱାସତମୟ, ଅଜ୍ଞାନମୟ, ଅନ୍ଧକାରମୟ, ନିରାନମୟ। କିନ୍ତୁ ଆମେ ଏ ଭୌତ ଜଗତରେ ଏ ହେଉଛି ଦୁଃଖାଳୟ, ଭଗବାନ କହୁଛନ୍ତି ଦୁଃଖ ପରିମିତ ସ୍ଥାନ। ଏଠି ସୁଖ ବୋଲି ଦେଖାହେଉଛି, ପ୍ରକୃତରେ ସୁଖ କିଛି ନୁହେଁ, ଏ ଶାରୀରିକ ସୁଖ ଯାହାକୁ ଆଉଛି ଅନନ୍ତ ଦୁଃଖର କାରଣ। ଯେ ସଂସାର ବୋଗା ଦୁଃଖ ଜନୟ ଆଦ୍ୟନ୍ତ ବନ୍ତ କଣ୍ଠ।
ଏ ଭୌତିକ ଜଗତରେ ଆମେ ଯୋଉ ଜଡ ସୁଖ ପାଉଛୁ, ଇନ୍ଦ୍ରିୟ ସୁଖ ପାଉଛୁ, ସିଏ ହେଉଛି ଅନନ୍ତ ଦୁଃଖର କାରଣ। ତେଣୁ ଯେଉଁମାନେ ବିଜ୍ଞ ଲୋକ ସେମାନେ ଏଥିରେ ପ୍ରଚେଷ୍ଟା କରନ୍ତି ନାହିଁ। ତେଣୁ ଆଜି ପାର୍ଶ୍ୱ ପ୍ରଭୁ ଯୋଉ ବର୍ଣ୍ଣନା କଲେ, ପରମର୍ଶ ଭଗବାନ କୃଷ୍ଣ ତାଙ୍କ ଲୀଳା କାହାଣୀ,
ସେ ଯେତେବେଳେ
ଆସିଥିଲେ ଆଜି 5000 ବର୍ଷ ତଳେ ସେ ଆସିଥିଲେ, ଦ୍ୱାରକର ସେ ତାଙ୍କର ଲୀଳା କରିଛନ୍ତି, ତାପରେ ଯାହା ସେ ସଙ୍ଗପନ
କରିକି ସେ ତାଙ୍କ ଧାମକୁ ଫେରିଗଲେ। କୃଷ୍ଣ ସ୍ୱଧାମ ଉପଗତ ଧର୍ମ ଜ୍ଞାନ ଆଦି ବିଷ କଳ ନଷ୍ଟ ଦୃଶ୍ୟାଂଶ ପୁରାଣ କୃଷ୍ଣ କୃଷ୍ଣ ସେ ହେଉଛନ୍ତି ଲୀଳା ପୁରୁଷ।
ତାଙ୍କ ଲୀଳା ସେ ଶେଷ କରିକି ତାଙ୍କ ଧାମକୁ ଗଲେ,
କିନ୍ତୁ ଆମେ ତ କଳିଯୁଗ ଆସିଲା, କଳିଯୁଗ ମାନେ ଅଧର୍ମ ପାପ ଯୁଗ। ତେଣୁ ଆମେ କିପରି ଭାବରେ ଭଗବାନ ଜାଣିବା ଧରିବା? ସେଥିପାଇଁ ଏ ପୁରାଣ ଅର୍କ ମାନେ ସୂର୍ଯ୍ୟ କୁହାହେଉଛି, ଏ ଭାଗବତ ପୁରାଣ ଉଠିଥାଏ।
ତ ଯେଉଁମାନେ ଅଜ୍ଞାନ ଅନ୍ଧକାର ଭିତରେ ଅଛନ୍ତି
ସେମାନେ ଆଲୋକପ୍ରାପ୍ତ ହେଲେ ଏ ଭାଗବତର ସାହାଯ୍ୟ ନେବେ। ପୁନଶ ଏ କଳିଯୁଗରେ ଆହୁରି କୃପାମୟ
ହେଉଛନ୍ତି ଆମର କି ଚୈତନ୍ୟ ମହାପ୍ରଭୁ, ଯେ ଅଭିନ୍ନ କୃଷ୍ଣ ସେ ଆଜକୁ 500 ବର୍ଷ ତଳେ
ଏଠାରେ ଆବିର୍ଭୂତ ହେଇଥିଲେ। ନଦୀ ଆମ ଅଭିଜ୍ଞ ଆପଣମାନେ ଯାଉଛନ୍ତି ଦେଖୁଛନ୍ତି, ସେଟା ଆବିର୍ଭୂତ ହେଇଥିଲେ, ସେ ସ୍ୱୟଂ କୃଷ୍ଣ ସେ ତାଙ୍କ ସାଙ୍ଗରେ ଆସିଥିଲେ। ନିତ୍ୟାନ ପ୍ରଭୁ କୁହାହେଉଛି, ବୋଲେଙ୍କର ପ୍ରେମ ଧନ
ହରିନାମ ସଂକୀର୍ତ୍ତନ ରତିନା ଜନ୍ମୁଲ କ୍ଷଣତା ସଂସାର ଦାବା ନଳୀ ଦିବା ନିଶି ହାଜଲେ ଯୋଡ଼ାଇଛ ନଳ। ବୋଲେଙ୍କର ପ୍ରେମ ଧନ ହେଉଛି କ'ଣ? ହରିନାମ ସଂକୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ ରାମ ହରେ ରାମ 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 ହରେ ହରେ। ଇଏ ହେଉଛି ପ୍ରେମ ଧନ, ତା ପ୍ରତି ଆମର ରତି ଆସୁନି, ଆମେ ଆକୃଷ୍ଟ ହଉନୁ। ତା କାରଣ କ'ଣ? ଯେମିତି କୁହାଯାଏ ମିଶ୍ରିଟା ହେଉଛି ମଧୁର ଜିନିଷ, ତାକୁ ଖାଇଲେ ମିଠା ଲାଗିବ। ତୁ ଯାହାକୁ କାମଳ ରୋଗ ହେଇଥିବ ତାକୁ ଯେ ମିଶ୍ରି ଦେବ ତାକୁ ପିତା ଲାଗିବ। କିନ୍ତୁ ଯେତେବେଳେ ସେ କାମଳ ରୋଗରୁ ସେ ଭଲ ହେଇଯାଏ, ଯିଏ ପିତା ଲାଗୁଥିଲା ତାକୁ ସେ ମିଠା ଲାଗିବ। ସେହିପରି ଭାବରେ ଆମେ ଏଠାରେ ସମସ୍ତେ ଭବ ରୋଗୀ କୁହାଉଛୁ। ତେଣୁ ଆମକୁ ଏ ଭଗବାନ କଥା, ଭଗବାନ କୀର୍ତ୍ତନ ଆମକୁ ଭଲ ଲାଗିବ। ତେଣୁ ସେଥିପାଇଁ ଆମକୁ କୁହାଉଛି ପ୍ରତି ଦୈନିକ ଏଇ ଭାଗବତ କଥା ଶ୍ରବଣ କରିବା ପାଇଁ। ପ୍ରଭୁପାତ କରିଛନ୍ତି, ପ୍ରଭୁପାତ କହିଛନ୍ତି ପ୍ରତି ଦୈନିକ ଭାଗବତ କଥା ଆଲୋଚନା କରେ, ପ୍ରତି ଦୈନିକ ଗୀତା ପାଠ କରେ, ଯାହାଫଳରେ ତମର କ'ଣ ଏସବୁ ରୋଗ ଅଛି ଦୂରୀକରଣ ହେଇଯିବ। ତେଣୁ ଯେଉଁଟା ପିତା ଲାଗୁଥିଲା ସେଟା ମିଠା ଲାଗିବ। ତେଣୁ ସେଥିପାଇଁ ସମସ୍ତଙ୍କୁ ନିବେଦନ, ଏଠାରେ ମଧ୍ୟ ଆମର ଯିଏ ଅଛନ୍ତି ଗୃହସ୍ଥ ଅଛନ୍ତି, ତାଙ୍କର ପିଲାମାନେ ବି ଅଛନ୍ତି, ତାଙ୍କୁ ସମସ୍ତଙ୍କୁ ଆମେ ନିବେଦନ କରୁଛୁ ଯେ ସେମାନେ ମଧ୍ୟ ଏଇ ଭଗବାନ କଥା ପ୍ରତିଦୈନିକ ଶୁଣନ୍ତୁ। ଯଦି ସୁଯୋଗ ନ ହେଉଛି ତାହେଲେ ଭାଗବତ ଗୀତା ଭାଗବତ ବହି ଆମର ମଧ୍ୟ ଅଛି, ତାକୁ ମଧ୍ୟ ନିଅନ୍ତୁ, ତାକୁ ପାଠ କରନ୍ତୁ। କିନ୍ତୁ ପ୍ରତିପଦିକ ଏଇ ଭଗବାନ ଦିବ୍ୟ ନାମ କୀର୍ତ୍ତନ କରନ୍ତୁ, ଯେଉଁଟାକି କୁହାଯାଇଛି କଳିଯୋଗ ପାଇଁ ଏକମାତ୍ର ଉପାୟ, ହରେ ନାମ ହରେ ନାମ ହରେ ନାମ କଳ ନାସ୍ତେବ ନାସ୍ତେବ, ଏ କଳିଯୋଗ ଅନ୍ୟ କିଛି ପନ୍ଥା ନାହିଁ କୁହାଯାଉଛି। ତେଣୁ ଆମକୁ ଜ୍ଞାନ ଯୋଗ, ଧ୍ୟାନ ଯୋଗ, କର୍ମଯୋଗ ଆକୁ ନିରାଶ କରାଯାଇଛି। ତେଣୁ ଏଥିରେ ତୁମେ ଯେଉଁ ସିଦ୍ଧି ପାଇବ ସେ ସିଦ୍ଧିଟା ପ୍ରକୃତରେ ଅଳ୍ପ ସମୟ କୁହାଯାଉଛି, ସିଏ କର୍ମୀ ସିଏ ସାଧନା କରୁଛି। ଯାହା କୁହାଯାଉଛି ମାନେ ଆଜିକାଲି ଅଛି ଅନେକ ଲୋକହିତକର କାର୍ଯ୍ୟ କରୁଛନ୍ତି କର୍ମୀ, ଯାହା କୁହାଯାଉଛି ଗରିବକୁ ତାକୁ ସାହାଯ୍ୟ କରିବା, ଯିଏ ରୋଗୀ ଅଛି ତା ପାଇଁ ଚିକିତ୍ସା କେନ୍ଦ୍ର ଖୋଲିବା, ଆଜିକାଲି ଖରାଦିନ ହେଲା ବର୍ତ୍ତମାନ ଜଳ ଯୋଗାଣ କରିବା, ଏଗୁଡ଼ା ନିଶ୍ଚିତ ଭାବରେ ପୁଣ୍ୟକର୍ମ। କିନ୍ତୁ ଏ ପୁଣ୍ୟକର୍ମ ଫଳରେ କୁଆଡ଼େ ଯିବ? ପୁଣ୍ୟକର୍ମ ଫଳରେ ତ ଉଚ୍ଚ ଲୋକକୁ ଯିବ, ଉଚ୍ଚ ଲୋକ ମାନେ ଦେବଲୋକ କୁହାହେଉଛି। ଦେବତା ବିଷୟରେ ଆମର କିଛି ଆଲୋଚନା କରାଯାଇଛି, ଯେଉଁମାନେ ଯାଆନ୍ତି ଦେବତା ଦେ ମାନେ ପିତୃ ଯାଆନ୍ତି, ଯେଉଁମାନେ ଦେବତା ପୂଜା କରିବେ ସେମାନେ ଦେବଲୋକକୁ ଯିବେ, ଯେଉଁମାନେ ପିତୃପୁରୁଷ ପୂଜା କରିବେ ସେମାନେ ପିତୃଲୋକକୁ ଯିବେ, ଯେଉଁମାନେ ଭୂତପ୍ରେତକୁ ପୂଜା କରିବେ ଭୂତଲୋକ ଯିବେ, ଯେଉଁମାନେ ମୋତେ ପୂଜା କରିବେ ମୋ ପାଖକୁ ଆସିବେ। ତେଣୁ ଆପଣ ଦେଖ ଦେବତାମାନେ ମଧ୍ୟ ସେ ଲୋକରେ ମଧ୍ୟ ତାଙ୍କର ପୁଣ୍ୟକର୍ମ ଫଳେ ଯାଉଛନ୍ତି, ପୁଣି ସେମାନେ ପଳେଇ ଆସୁଛନ୍ତି, ଏଠି ଏଇ ଜଗତକୁ ସେ ଆସୁଛନ୍ତି, ତେଣୁ ହେଉଛି ତାଙ୍କର ସ୍ଥିତି। ତେଣୁ ଯାହା କିଛି ହେଉଛି ଅସ୍ଥାୟୀ ଫଳ ତାଙ୍କୁ ମିଳୁଛି। ସେହିପରି ପିତୃପୁରୁଷ ଯେଉଁମାନେ ପୂଜା କରୁଛନ୍ତି ପିତୃଲୋକ ଯାଉଛନ୍ତି, ଯେଉଁମାନେ ଭୂତ ପ୍ରେତ ପିଲା ଭୂତ ଲୋକ ଯାଉଛନ୍ତି, କିନ୍ତୁ ଏହା ସ୍ଥାୟୀ ଫଳ ନାହିଁ, ଅସ୍ଥାୟୀ ଫଳ କୁହାଯାଉଛି। କିନ୍ତୁ ଭଗବାନ କୃଷ୍ଣ କହିଲେ ଯଦି ମୋତେ ପୂଜା କରିବ ତାହେଲେ ମୋ ପାଖକୁ ଗଦ୍ଗଦ୍ୱା ନ ନିବତ୍ତେ ତଥା ପରମ, ଯେଉଁଠି ଗଲେ ତୁମକୁ ଆଉ ଏ ମୃତ୍ୟୁ ସଂସାରକୁ ଆସିବାକୁ ପଡ଼ିବନି, ଏ ଦୁଃଖାଳୟକୁ ଆସିବାକୁ ପଡ଼ିବନି। ତେଣୁ ଯିଏ ବିବେକୀ ଲୋକ ଯେଇ ଜନ ଭଜେ କୃଷ୍ଣ ସେଭଳ ଚତୁର, ଯିଏ ପ୍ରକୃତରେ ଚତୁର ସେ ଭଗବାନ ଭଜନ କରିପାରିବ। ତେଣୁ ସେଥିପାଇଁ ଆମକୁ ଏକମାତ୍ର ଉପାୟ ଦିଆଗଲା ଯେ କର୍ମଯୋଗ କଥା କୁହାଗଲା, ତାପରେ ଜ୍ଞାନ ଯୋଗ, ଯିଏ ଜ୍ଞାନୀ ସେ ଚାହୁଁଛି ଯିଏ ସେ ନିର୍ବିଶେଷ ନିରାକର ସେଠି ସେ କ'ଣ ଲୀନ ହେବା କୁହାହେଉଛି ବ୍ରହ୍ମଜ୍ୟୋତିରେ, କିନ୍ତୁ ତାହା ମଧ୍ୟ ସ୍ଥାୟୀ ନୁହେଁ କୁହାହେଉଛି। ତେଣୁ ସେମାନେ କୃଷ ସାଧନା କରି ସେପଟେ ଯାଉଛନ୍ତି, ପୁଣି ପତନ୍ତି ଅଧ ଅନାଦୃତ ଯୁଷ୍ମଦୟକ, ଯେହେତୁ ସେମାନେ ଭଗବାନଙ୍କ ପାଦପଦ ଆସିତ ହେଇନାହାନ୍ତି, ତେଣୁ ସେମାନେ ଏଠେଇ ଆସି ପହଞ୍ଚିଯାଉଛନ୍ତି। ଆର୍ୟ କୃଷ୍ଣ ପୁରମ ପଦକ ପତନ୍ତି ଅଧ ଅନାଦୃତ ଯୁଷ୍ମଦୟ, ସେମାନେ କୃଷ ସାଧନା କରି ସେ ପଦ ଯାଉଛନ୍ତି, ସେଠି ରହିପାରିବେ, କାରଣ ପ୍ରକୃତରେ ସେଠାରେ ସୁଖ ନାହିଁ କୁହାହେଉଛି। ଆପଣ ଗୋଟିଏ ଘର ଭିତରେ ଭଲ ସୁନ୍ଦର ଘର ହେଲା, ଏଠି ରହିଲେ କାରଣ ଆପଣ ଏକୁଟିଆ ରହିପାରିବେ କି? ନାହିଁ, ରହିପାରିବେ। ସେଥିପାଇଁ ଆପଣଙ୍କୁ ସୋସାଇଟି ଦରକାର। ତେଣୁ ସେଠି ଯେ ଜ୍ଞାନୀ ସେ ଯାଉଛି, ସେଠି ପୁଣି ପତନତାର ହେଇଯାଉଛି, ଯେହେତୁ ଭଗବାନ ପାଦବଦ୍ଧରେ ଆସିତ ହେଇନାହିଁ। ତେଣୁ ସେଥିପାଇଁ ଭଗବାନଙ୍କର ପାଦପଦ୍ମ ଅଶୋକ ଅଭୟ ଅମୃତ ଧର ତୁମାର ପଦରେ, ତୁମର ପାଦପଦ୍ମ ହେଉଛି ଅଶୋକ ଅମୃତ ଧର, ତାଙ୍କ ପଦରେ ଆସିତ। ତେଣୁ ଜ୍ଞାନୀ ଅବସ୍ଥା ହେଉଛି, ତାର ମଧ୍ୟ ଅନେକ ଜନ୍ମ ବିତେଲା ପରେ ଯେ ଜ୍ଞାନୀ ମୋର ଶରଣରେ ଆସେ। ବାସୁଦେବ ସର୍ବଙ୍ଗୀତି ସମାଧି, ବାସୁଦେବ ବା କୃଷ୍ଣ ସବୁକିଛିର କାରଣ, ତେଣୁ ଯେତେବେଳେ ଜାଣିଲା ସେ ମହାତ୍ମା ହେଉଛି। ସେହିପରି ଭାବରେ ଯିଏ ଯୋଗୀ ସେ ବହୁତ ଅଷ୍ଟାଙ୍ଗ ଯୋଗ ସାଧନ କରିଛି ଭାବୁଛି, ତା ଭିତରେ ମଧ୍ୟ ବହୁତ କଥା ଯୋଗୀ କଥା, ସେ ଯୋଗ ସାଧନ କରୁଛି, ଅଛି ସେ ଯଦି ଭଗବାନ ପାଦପଦ ଲାଭ ନ କରିପାରିଲା ତାହେଲେ କିଛି ଲାଭ ନାହିଁ। ସେଥିପାଇଁ କୁହାହେଉଛି ଭକ୍ତି ଯୋଗ ସବୁଠାରୁ ବଡ଼ ଜିନିଷ ହେଉଛି ଭକ୍ତି ଯୋଗ କୁହାହେଉଛି। ତେଣୁ ଏ ସୁଯୋଗ ଆମକୁ ଦିଆଯାଇଛି, ଆମର ଇସ୍କନ ତରଫରୁ ଏ ସୁଯୋଗ ଦିଆଯାଇଛି ସମସ୍ତଙ୍କୁ, ଯେ ଭକ୍ତି ଯୋଗ ପାଇବାଟା ବହୁତ ସହଜ କୁହାହେଉଛି। ଭକ୍ତି ପରିଶ୍ରମ ଭାବେ ବିରକ୍ତ, ଯେହେତୁ ଭକ୍ତି ଆଚରଣ କରିବ ସେତେବେଳେ ଭଗବାନ ତ ଜାଣିବ। ଏ ଯେଉଁ ବୈରାଗ୍ୟ କଥା କୁହାହେଉଛି, ବିଷୟ ପ୍ରତି ବୈରାଗ ଆପା ଆପେ, ଯେମିତି ଜଣକୁ ଭୋକ ହେଉଛି ସେ ଯେତେବେଳେ ଖାଦ୍ୟ ପାଉଛି ଆଉ ତାର କ'ଣ ହେଉଛି, ସେ ଶାରୀରିକ ସୁସ୍ଥ ଅନୁଭବ କରୁଛି ଏବଂ ସେ ମଧ୍ୟ ତାର କ୍ଷୁଧା ତୃଷା ସୁନିବୃତ ହେଇଯାଉଛି। ସେହିପରି ତୁମେ ଯେତେବେଳେ ଭଗବାନ ସେବା ନିତ ହେବ ସେତେବେଳେ ଇଏ ସବୁ ଜିନିଷ ମିଳିଯାଉଛି। ତୁମେ ସମସ୍ତେ ନିବେଦନ ଏଇ ଭକ୍ତି ଯୋଗରେ ସମସ୍ତେ ନିଯୁକ୍ତ ହୁଅନ୍ତୁ, ଯାହାଫଳରେ ତୁମେ ଅତି ଆନନ୍ଦ ବାର ଆନନ୍ଦ ଲାଭ କରିବ। ଏଇ ସୁଯୋଗ ଦିଆଯାଉଛି। ଆଜି ମଧ୍ୟ ଆମର ମାଳା ଆସିଛି, ତେଣୁ ଯେଉଁମାନେ ଚାହିଁବେ ମାଳା ନେଇପାରିବେ।
ମା ମଧ୍ୟ ଏଇ ସାମ୍ନାକୁ ଆସନ୍ତୁ, ଦୁଇ ଜଣ ଆସନ୍ତୁ। କୁହନ୍ତୁ କଣ ଏଇ ଧନ କଣ ସେ ଧନ କଣ, ତା
ବିଷୟରେ ହରେ କୃଷ୍ଣ
ତାହେଲେ ବହୁ କରନ୍ତୁ, ବହୁ ଇଏ
ହଉଛି ପ୍ରକୃତରେ ପ୍ରେମ
ଆପଣ ତ ବ୍ୟସ୍ତ ନାହାନ୍ତି।
ଭଗବାନ ପାଇବା ଏଇ ଜାଗାରେ ଆମେ ଅଛୁ, ଏଇଟା ଦୁଃଖ ବୋଲି ଜାଣିଲେ ନା ନାଇଁ? ଦୁଃଖଟା କଣ ଦୁଃଖ ହଉଛି ଜନ୍ମ ଜନ୍ମ ମାନସିକ ଅବସ୍ଥା, ଚାରିଟା ଦୁଃଖ ଦୁଃଖ ଅବସ୍ଥା ହବ। ଭଗବାନ କୃଷ୍ଣ ନା